Uh-huh.
जय राधा माधव कुंज
बिहारी,
ओम नमः भगवते वासुदेवाय। भगवते वासुदेवाय। ॐ नमः भगवते वासुदेवाय। अजय में श्रीमद् भागवत प्रथम स्कंद चतुर्थ अध्याय श्लोक नंबर 20 में 21 पाठ करुछे। ये अध्याय नाम है श्री नारद मुनि शुभाविर्भाव। ऋग जजो सामथर्वाख्या वेदस्तत्पर उद्धृतः इतिहास पुराणं च पंचमो वेद उच्यते तत्र वेदधर पैल सामगोक जैमिनी कवि वैसंपायन एवैको निष्णातो जजु सामथ ऋग्यजु सामथर्वाख्या वेदस्तत्र उद्धृतः इतिहास पुराणं च पंचमो वेद उच्यते ऋग यजु साम अथर्व आख्या। ये चारि वेदर नाम वेदाः वेद समूह चत्वारः चारि उद्धृताः विभिन्न विभागरे विभक्त इतिहास महाभारत आदि ऐतिहासिक ग्रंथ पुराणं च एवं पुराण पंचमः पंचम वेद ज्ञानर मौलिक उत्स उच्यते कहा जाए तत्र ताहा परे ऋग्वेद धरः ऋग्वेदर आचार्य पैल पैल नामक ऋषि सामगः सामवेदर जैमिनी जैमिनी नामक ऋषि कवि अति उच्चतर ज्ञानी वैशंपायन वैशंपायन नामक ऋषि एव केवल एकः एकाकी निष्णातः पारंगम जजुसाम जजुर्वेदर उत महिमान्वित। इसलकर अनुवाद ज्ञानर मौलिक उत्स वेद को पृथक पृथक चारिभाग विभक्त करागला किंतु ऐतिहासिक ग्रंथ एवं प्रामाणिक कथार वर्णन परिपूर्ण समस्त पुराण को पंचम वेद कहा जाए। वेद को चारिभाग विभक्त करागला ପହିଳାରୁ ସେ ଋଗ୍ବେଦର ଆଚାର୍ଯ୍ୟ ହେଲେ, ଜୈମିନୀ ସାମବେଦର ଆଚାର୍ଯ୍ୟ ହେଲେ, ଏବଂ ବୈଶମ୍ପାୟନ ଏକାକୀ ଯଜୁର୍ବେଦ ଦ୍ୱାରା ମହିମାନ୍ୱିତ ହେଲେ। ଏ ଶ୍ଳୋକର ଭାବାର୍ଥ, ଅନେକ ଭାଗରେ ବେଦ ଜ୍ଞାନର ବିସ୍ତାର କରିବା ଉଦ୍ଦେଶ୍ୟରେ ବିଭିନ୍ନ ବେଦକୁ ବିଭିନ୍ନ ବିଦ୍ୟା ବିଶାରଦଙ୍କୁ ଦିଆଗଲା। ଆମେ ଆଉ ଦୁଇ ତିନିଟି ଶ୍ଳୋକ ଆଗକୁ ପଢ଼ିବା। ଶ୍ଳୋକ ନମ୍ବର 22। ଅଥର୍ବାଙ୍ଗିର ସଂଗାସିତ ସୁମନ୍ତୁର୍ଦାରୁଣୋ ମୁନି ଇତିହାସ ପୁରାଣାନଂ ପିତା ମେରୋ ମହର୍ଷଣ ତୈତରିଷୟୋ ବେଦଂ ସ୍ୱସଂବ୍ୟସନ୍ନକିନନେକଧା ଶିଷ୍ୟୈ ପ୍ରଶିଷ୍ୟୈ ତତ୍ଶିଷ୍ୟୈ ବେଦସ୍ତେ ସାକ୍ଷିନୋ ଭବନ୍। ଏ ଦୁଇଟି ଶ୍ଳୋକ 22 ଏବଂ 23ର ଅନୁବାଦ ଏବଂ ଭାବାର୍ଥ ଶ୍ରୀ ପ୍ରଭୁପାଦଙ୍କ ଦ୍ୱାରା ଅନୁବାଦ। ସୁମନ୍ତ ମୁନି ଅଙ୍ଗିରା ଅତ୍ୟନ୍ତ ନିଷ୍ଠା ସହକାରେ ଅଥର୍ବ ବେଦ ପ୍ରତି ଅନୁରକ୍ତ ଥିଲେ, ତେଣୁ ତାଙ୍କୁ ଅଥର୍ବ ବେଦ ଦିଆଗଲା। ଏବଂ ମୋର ପିତା ରୋମହର୍ଷଣଙ୍କୁ ପୁରାଣ ଓ ଇତିହାସ ଦିଆଗଲା। ଏହି ଶ୍ଳୋକର ଭାବାର୍ଥ, ଶ୍ରୁତି ମନ୍ତ୍ରରେ ମଧ୍ୟ କୁହାଯାଇଅଛି ଯେ ଅଙ୍ଗିରା ମୁନି ଅଥର୍ବ ବେଦର ନୀତିଗୁଡ଼ିକ କଡ଼ାକଡ଼ି ଭାବରେ ପାଳନ କରୁଥିଲେ, ତେଣୁ ସେ ଅଥର୍ବ ବେଦର ଅନୁସରଣକାରୀମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ। 23 ନମ୍ବର ଶ୍ଳୋକର ଅନୁବାଦ ଏବଂ ଭାବାର୍ଥ, ଏସବୁ ଋଷିମାନେ ନିଜ ନିଜ ବେଦର ଶାଖାମାନଙ୍କୁ ପୁଣି ଅନେକ ଶାଖାରେ ବିଭକ୍ତ କରିଦେଲେ, ଏବଂ ସେମାନେ ସେମାନଙ୍କର ଶିଷ୍ୟମାନଙ୍କ ମଧ୍ୟରେ ପରମ୍ପରା ରୀତିରେ ଅନନ୍ତ ଶାଖାରେ ବେଦ ବିସ୍ତାର କରିଦେଲେ। ଭାବାର୍ଥ, ବେଦଗୁଡ଼ିକ ହେଉଛି ଜ୍ଞାନର ମୌଳିକ ଉତ୍ସ। ଜ୍ଞାନର ପ୍ରାକୃତ କିମ୍ବା ଅପ୍ରାକୃତ ବିଭାଗର ଏପରି କୌଣସି ଅନ୍ୟ ଶାଖା ନାହିଁ ଯାହା ମୂଳ ବେଦ ସହିତ ସମ୍ବନ୍ଧିତ ନୁହେଁ। ସେଗୁଡ଼ିକ କେବଳ ଅନେକ ଶାଖାରେ ବିଭକ୍ତ ହୋଇଅଛି। ପ୍ରଥମତଃ ସେଗୁଡ଼ିକ ମହାନ ଆଦରଣୀୟ ଏବଂ ବିଦ୍ୱାନ ଆଚାର୍ଯ୍ୟମାନଙ୍କୁ ପ୍ରଦାନ କରାଯାଇଥିଲା। ଅନ୍ୟ କଥାରେ ଏହା ହିଁ କୁହାଯାଇପାରେ ଯେ ବୈଦିକ ଜ୍ଞାନ ଗୁରୁ ଶିଷ୍ୟ ପରମ୍ପରା କ୍ରମେ ଅନେକ ଶାଖାରେ ବିଭକ୍ତ ହୋଇ ସମଗ୍ର ବିଶ୍ୱରେ ବିସ୍ତୃତ ହୋଇଗଲା। ତେଣୁ କେହି ଏକଥା କହିପାରିବେ ନାହିଁ ଯେ ତାଙ୍କର ଜ୍ଞାନ ବେଦଠାରୁ ପୃଥକ ବା ସ୍ୱତନ୍ତ୍ର ଅଟେ। ऋग् जजु सामर्थ्य वेदस्तरोधता इतिहास पुराण पंचम वेद उच्यते तत्वेदर पैल सामगो जैमिनी कवि वैशंपायन एवको निष्णातो जजुसामत अथर्वांगिर संगासित सुमंतुर्दारुणो मुनि इतिहास पुराणान पिता मे रोमहर्षण ତଏତ ରିଷୟୋ ବେଦଂ ସ୍ୱସଂ ବ୍ୟସନ୍ନକେନନେକଧା ଶିଷ୍ୟୈ ପ୍ରଶିଷ୍ୟୈ ତତ୍ଶିଷ୍ୟୈ ବେଦାସ୍ତେ ସାକ୍ଷିନୋ ଭବନ୍। ଶ୍ରୀମଦ୍ ଭାଗବତର ଏହି ଶ୍ଳୋକଗୁଡ଼ିକରେ କିପରି ଭାବରେ ଶ୍ରୀ ବ୍ୟାସଦେବ ବେଦର ବିଭାଜନ କଲେ ଏବଂ ନିଜର ଶିଷ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବେଦକୁ ବେଦର ଦାୟିତ୍ୱ ଅର୍ପଣ କଲେ ସେ କଥା ବର୍ଣ୍ଣନା କରାଯାଇଛି। ଯେ ଆମେ ଗତକାଲି ଆଲୋଚନା କରୁଥିଲେ ଯେ କିପରି ଭାବରେ ଏହି ବେଦ ବା ଜ୍ଞାନକୁ ପ୍ରଥମେ ବ୍ରହ୍ମା ପ୍ରାପ୍ତ ହୋଇଥିଲେ, ତେଣୁ ଏହି ବେଦର ଉତ୍ସ ବା ମୂଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ଜ୍ଞାନର ମୂଳ ଉତ୍ସ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। କାରଣ ଏ ସଂସାରରେ ଆମେ ଯେତେବେଳେ ଜନ୍ମଗ୍ରହଣ କରୁଛେ ଆମେ ଅଜ୍ଞାନ ଅନ୍ଧକାରରେ ଜନ୍ମଗ୍ରହଣ କରୁଛେ। ଗୋଟିଏ ଶିଶୁ ଯେତେବେଳେ ଜନ୍ମଗ୍ରହଣ କରୁଛି ସେ ସଂସାର ସମ୍ବନ୍ଧରେ କିଛି ଜାଣିନି। ଯେତେବେଳେ ଧୀରେ ଧୀରେ ତାର ଶରୀର ବୃଦ୍ଧି ପ୍ରାପ୍ତ ହେଉଛି, ସେ ଟିକେ ବୁଦ୍ଧିକୁ ପ୍ରାପ୍ତ ହେଉଛି, ସେ ଧୀରେ ଧୀରେ ପ୍ରଥମେ ପିତାମାତାଙ୍କଠାରୁ ଅନୁକରଣ କରୁଛି, ନିଜର ପରିବାରକୁ ଅନୁକରଣ କରୁଛି, ସେମାନଙ୍କଠାରୁ ଶିକ୍ଷା ଗ୍ରହଣ କରୁଛି। ତେଣୁ ଶିଶୁର ପ୍ରଥମ ଜ୍ଞାନଦାତା ହେଉଛନ୍ତି ପିତାମାତା ବା ପରିବାରବର୍ଗ। ଏବଂ ତା ସହିତ ସେ ଶିଶୁ ଯେତେବେଳେ ସ୍କୁଲକୁ ଯାଉଛି, ସ୍କୁଲରେ ସେ ଶିକ୍ଷା ଲାଭ କରୁଛି, ସମାଜରୁ କିଛି ଶିକ୍ଷା ଲାଭ କରୁଛି, ଜ୍ଞାନ ଲାଭ କରୁଛି। ଏହିପରି ଭାବରେ ଧୀରେ ଧୀରେ ତାର ଜ୍ଞାନର ବିସ୍ତାର ହେଉଛି, ସଂସାର ସମ୍ବନ୍ଧରେ ସେ ଜ୍ଞାନ ଲାଭ କରୁଛି। କିନ୍ତୁ ଆମେ ଦେଖିବା ଯେ ବିଭିନ୍ନ ଶିଶୁ ବିଭିନ୍ନ ପରିସ୍ଥିତିରେ ଜନ୍ମଗ୍ରହଣ କରୁଛନ୍ତି, ସମସ୍ତେ ଏକା ପରିସ୍ଥିତିରେ ଜନ୍ମଗ୍ରହଣ କରୁନାହାନ୍ତି। ହୁଏତ ଗୋଟିଏ ଶିଶୁ ଗୋଟିଏ ଧନୀ ପରିବାରରେ ଜନ୍ମଗ୍ରହଣ କରୁଛି, ତେଣୁ ତାର ଜ୍ଞାନ ଲାଭର ପରିବେଶ ଭିନ୍ନ ହେଉଛି। ଗୋଟିଏ ଶିଶୁ ହୁଏତ ଫୁଟପାଥରେ ରାସ୍ତା କଡ଼ରେ ଜନ୍ମ ହେଉଛି, ତାର ଜ୍ଞାନ ଲାଭର ଉତ୍ସ ଭିନ୍ନ ହେଉଛି। ଏହିପରି ଭାବରେ ଆମେ ସଂସାରରେ ଦେଖୁ, ଆମର ପରିସ୍ଥିତି ଅନୁସାରେ ଆମେ ବିଭିନ୍ନ ଭାବରେ ଜ୍ଞାନ ପ୍ରାପ୍ତ ହେଉଛି। ପରିବାରରୁ, ସମାଜରୁ, ସ୍କୁଲ କଲେଜରୁ ଆମେ ବିଭିନ୍ନ ଭାବରେ ଜ୍ଞାନ ପ୍ରାପ୍ତ ହେଉଛି। ତେଣୁ ଆମର ଜ୍ଞାନ ସମସ୍ତଙ୍କର ସମାନ ନୁହେଁ, ସେଥିପାଇଁ ଆମର ଜ୍ଞାନ ଭିନ୍ନ ଭିନ୍ନ। ତେବେ ଯାହା ହେଉ, ଏହି ସଂସାର ସମ୍ବନ୍ଧରେ ଜ୍ଞାନ ବା ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ, ଏସବୁର ମୂଳ ଉତ୍ସ ହେଉଛି ବେଦ। ବେଦରେ କେବଳ ଯେ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରାଯାଇଛି ତା ନୁହେଁ, ସଂସାର ସମ୍ବନ୍ଧରେ ମଧ୍ୟ ଜ୍ଞାନ ପ୍ରଦାନ କରାଯାଇଛି। ସଂସାରରେ କିପରି ଆମେ ସାଂସାରିକ ଜ୍ଞାନ ପ୍ରାପ୍ତ ହୋଇ ନିଜର ଜୀବନକୁ ସୁଖମୟ କରିପାରିବା, ସେ ସମ୍ବନ୍ଧରେ ମଧ୍ୟ ଜ୍ଞାନ ପ୍ରଦାନ କରାଯାଇଛି। ତେଣୁ ଗୋଟିଏ କଥାରେ କହିଲେ, ସଂସାରର ସମସ୍ତ ଭୌତିକ ଜ୍ଞାନ ଏବଂ ଆଧ୍ୟାତ୍ମିକ ଜ୍ଞାନର ମୂଳ ଉତ୍ସ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣ। ତେଣୁ ଭଗବତ ଗୀତାରେ ଭଗବାନ କୃଷ୍ଣ କହୁଛନ୍ତି, ବେଦେଶ ସର୍ବେ ଅହଂ ଏବ ବେଦ୍ୟ ବେଦାନ୍ତ କୃତ ବେଦବିତ ଚ ଅହମ୍। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ବେଦେଶ ସର୍ବେ ଅହଂ ଏବ ବେଦ୍ୟ, ସମସ୍ତ ବେଦମାନଙ୍କ ମଧ୍ୟରେ ମୁଁ ହିଁ କେବଳ ଜାଣିବା ଯୋଗ୍ୟ। ଅର୍ଥାତ୍ ଜଣେ ଯଦି ବେଦ ଅଧ୍ୟୟନ କରୁଛି ବା ବେଦର ଜ୍ଞାନକୁ ପ୍ରାପ୍ତ ହେଉଛି, ତାହେଲେ ସେ ଭଗବାନ କୃଷ୍ଣଙ୍କୁ ଜାଣିବା ଉଚିତ। ସେହି ହେଉଛନ୍ତି ଜ୍ଞାନର ଲକ୍ଷ୍ୟ, ବେଦର ଲକ୍ଷ୍ୟ। କାହିଁକି ଭଗବାନ ଏ କଥା କହୁଛନ୍ତି ଯେ ବେଦର ଲକ୍ଷ୍ୟ ମୁଁ ବା ବେଦ ମାଧ୍ୟମରେ ମୋତେ ହିଁ ଜାଣିବା ଉଚିତ? ନା, ବେଦାନ୍ତ କୃତ, ଏ ବେଦର ରଚନା କିଏ କରିଛି? ମୁଁ କରିଛି। ଏ ଜ୍ଞାନ କିଏ ପ୍ରଦାନ କରିଛି? ମୁଁ ପ୍ରଦାନ କରିଛି, ଭଗବାନ କୃଷ୍ଣ କହୁଛନ୍ତି। ତେଣୁ ମୋତେ ଜାଣିବା ଉଚିତ, ବେଦାନ୍ତ କୃତ, ବେଦବିତ, ଏବଂ ମୁଁ ହିଁ ହେଉଛି ବେଦର ଜ୍ଞାତା। ମୁଁ ଯେହେତୁ ବେଦ ରଚନା କରିଛି ବା ବେଦର ଜ୍ଞାନକୁ ପ୍ରଦାନ କରିଛି, ତେଣୁ ମୁଁ ହିଁ ହେଉଛି ବେଦର ପ୍ରକୃତ ଜ୍ଞାତା, ମୁଁ ହିଁ ବେଦକୁ ଠିକ୍ ଭାବରେ ଜାଣିଛି। କାରଣ ଯେ ବେଦର ସ୍ରଷ୍ଟା ସେ ନିଶ୍ଚିତ ଭାବରେ ବେଦକୁ ଠିକ୍ ଭାବରେ ଜାଣିବା ସ୍ୱାଭାବିକ। ବେଦାନ୍ତ କୃତ ବେଦବିତ ଚ। ତେଣୁ ଭଗବାନ ଯେଉଁ ଜ୍ଞାନକୁ ପ୍ରଦାନ କରିଛନ୍ତି, ଯେଉଁ ଜ୍ଞାନକୁ ସମ୍ପୂର୍ଣ୍ଣ ଭାବରେ ଜାଣିଛନ୍ତି, ତେଣୁ ସେ ହେଉଛନ୍ତି ଜ୍ଞାନର ପ୍ରକୃତ ଉତ୍ସ ବା ପ୍ରକୃତ ଜ୍ଞାନଦାତା। ସେଥିପାଇଁ ଆମେ କହୁଛେ ବା ଆମର ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, କୃଷ୍ଣ ବନ୍ଦେ ଜଗତ ଗୁରୁ। କୃଷ୍ଣ ହେଉଛନ୍ତି ସମସ୍ତ ଜଗତର ଗୁରୁ ସ୍ୱରୂପ, କାରଣ ସେ ଏହି ଜ୍ଞାନକୁ ପ୍ରଥମେ ପ୍ରଦାନ କରୁଛନ୍ତି। ଏବଂ ଭଗବାନ କୃଷ୍ଣଙ୍କର ଠାରୁ ବ୍ରହ୍ମା ପ୍ରଥମେ ଜ୍ଞାନ ପ୍ରାପ୍ତ ହେଲେ, ବ୍ରହ୍ମାଙ୍କ ଠାରୁ ନାରଦ ଜ୍ଞାନ ପ୍ରାପ୍ତ ହେଲେ, ନାରଦଙ୍କ ଠାରୁ ବ୍ୟାସଦେବ ଜ୍ଞାନ ପ୍ରାପ୍ତ ହେଲେ, ବ୍ୟାସଦେବଙ୍କ ଠାରୁ ଶ୍ରୀ ସୁଖଦେବ ଗୋସ୍ୱାମୀ ଜ୍ଞାନ ପ୍ରାପ୍ତ ହେଲେ, ଶ୍ରୀ ସୁଖଦେବ ଗୋସ୍ୱାମୀଙ୍କ ଠାରୁ ଶ୍ରୀ ସୁତ ଗୋସ୍ୱାମୀ ଜ୍ଞାନ ପ୍ରାପ୍ତ ହେଲେ। ତେଣୁ ଏପରି ଜ୍ଞାନର ପରମ୍ପରା, ଗୁରୁ ଶିଷ୍ୟ ପରମ୍ପରା କ୍ରମେ ଚାଲି ଆସୁଛି, ଏବଂ ଆଜି ଆମେ ସେ ଜ୍ଞାନକୁ ପ୍ରାପ୍ତ ହେଉଛେ ଏହି ଗୁରୁ ଶିଷ୍ୟ ପରମ୍ପରା କ୍ରମରେ। ତେଣୁ ଯେଉଁମାନେ ଏହି ଗୁରୁ ଶିଷ୍ୟ ପରମ୍ପରା କ୍ରମରେ ଜ୍ଞାନକୁ ପ୍ରାପ୍ତ ହୋଇନାହାନ୍ତି, ସେମାନଙ୍କର ଜ୍ଞାନ ପୂର୍ଣ୍ଣ ଜ୍ଞାନ ହୋଇନପାରେ, ତାଙ୍କର ଜ୍ଞାନ ଅସମ୍ପୂର୍ଣ୍ଣ ହୋଇପାରେ। ସେଥିପାଇଁ କୁହାଯାଇଛି, ଯେ କଳିଯୁଗରେ ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ହେବେ। ପଦ୍ମପୁରାଣରେ ଉଲ୍ଲେଖ ରହିଛି ଯେ ସମ୍ପ୍ରଦାୟ ବିହୀନା ଯେ ମନ୍ତ୍ରାସ୍ତେ ନିଷ୍ଫଳା ମତା। ଯେଉଁମାନେ ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟରୁ ମନ୍ତ୍ର ଗ୍ରହଣ କରିନାହାନ୍ତି ବା ଦୀକ୍ଷା ଗ୍ରହଣ କରିନାହାନ୍ତି ସେମାନଙ୍କର ମନ୍ତ୍ର ସବୁ ନିଷ୍ଫଳ, କୌଣସି ଫଳ ପ୍ରଦାନ କରିବନି। ସମ୍ପ୍ରଦାୟ ବିହୀନା ଯେ ମନ୍ତ୍ରାସ୍ତେ ନିଷ୍ଫଳା ମତା ଅତ କଳୌ ଭବିଷ୍ୟନ୍ତି ଚତ୍ୱାର ସମ୍ପ୍ରଦାୟନ। ସେଥିପାଇଁ କଳିଯୁଗରେ ପଦ୍ମପୁରାଣରେ ଉଲ୍ଲେଖ କରାଯାଇଛି ଚାରୋଟି ବୈଷ୍ଣବ ସମ୍ପ୍ରଦାୟ ପ୍ରାମାଣିକ ସମ୍ପ୍ରଦାୟ ରହିଛି। ଏହି ବୈଦିକ ଜ୍ଞାନକୁ ଗ୍ରହଣ କରିବାର ଏହି ସମ୍ପ୍ରଦାୟ ହେଉଛି ମାଧ୍ୟମ। ତେଣୁ ଏହି ଚାରୋଟି ସମ୍ପ୍ରଦାୟ କ'ଣ କ'ଣ? ଶ୍ରୀ ବ୍ରହ୍ମ ରୁଦ୍ର ସନକା ବୈଷ୍ଣବା କ୍ଷତି ପାବନା। ଶ୍ରୀ ସମ୍ପ୍ରଦାୟ, ରୁଦ୍ର ସମ୍ପ୍ରଦାୟ, ବ୍ରହ୍ମ ସମ୍ପ୍ରଦାୟ ଏବଂ ସନକ କୁମାର ସମ୍ପ୍ରଦାୟ, ଏ ଚାରୋଟି ହେଉଛି ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟ। ଏବଂ ଚାରୋଟି ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟ ମାଧ୍ୟମରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଥାନ୍ତି ସେମାନଙ୍କର ଜ୍ଞାନ ପୂର୍ଣ୍ଣ ଜ୍ଞାନ ହୋଇଥାଏ। ଏ ସମ୍ପ୍ରଦାୟ ବାହାରେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହୋଇଥାନ୍ତି ସେମାନଙ୍କର ଜ୍ଞାନ କେବେ ପୂର୍ଣ୍ଣ ହୋଇପାରିବ, ତାହା ଦୋଷଯୁକ୍ତ, ସେ ଜ୍ଞାନ ଦୋଷଯୁକ୍ତ ଜ୍ଞାନ। ତେଣୁ ବୈଷ୍ଣବ କ୍ଷତି ପାବନା, ଏ ଚାରୋଟି ସମ୍ପ୍ରଦାୟ ସମଗ୍ର ସଂସାରକୁ ପବିତ୍ର କରିବେ, ସମଗ୍ର ସଂସାରକୁ ଉଦ୍ଧାର କରିବେ। ତେଣୁ ଯେଉଁମାନେ ଚାରୋଟି ସମ୍ପ୍ରଦାୟ ମଧ୍ୟରେ ଦୀକ୍ଷିତ ହୁଅନ୍ତି ବା ଜ୍ଞାନ ପ୍ରାପ୍ତ ହୁଅନ୍ତି ସେମାନେ ହିଁ ପ୍ରକୃତ ଜ୍ଞାନକୁ ପ୍ରାପ୍ତ ହୋଇପାରିବେ ଏବଂ ସେମାନେ ହିଁ ଉଦ୍ଧାର ହେବେ। ତେବେ ଏହି ଚାରୋଟି ସମ୍ପ୍ରଦାୟ ମଧ୍ୟରେ ଯେଉଁ ବ୍ରହ୍ମ ମାଧ ଗୌଡ଼ିଆ ସମ୍ପ୍ରଦାୟ, ଯେଉଁ ସମ୍ପ୍ରଦାୟରେ ଆମେ ଆସୁଛୁ, ଆମର ଇସ୍କନ ଲାଇନ ଆସୁଛୁ, କାରଣ ଚୈତନ୍ୟ ମହାପ୍ରଭୁ ଏହି ବ୍ରହ୍ମ ମାଧ ସମ୍ପ୍ରଦାୟକୁ ଗ୍ରହଣ କରିଥିଲେ, ବ୍ରହ୍ମ ମାଧ ସମ୍ପ୍ରଦାୟରେ ଗୁରୁ ଗ୍ରହଣ କରିଥିଲେ। ତାଙ୍କର ଗୁରୁ ଥିଲେ ଈଶ୍ୱରପୁରୀ ଏବଂ ଈଶ୍ୱରପୁରୀଙ୍କର ଗୁରୁ ଥିଲେ ଶ୍ରୀ ମାଧବେନ୍ଦ୍ରପୁରୀ। ତେଣୁ ଏହି ସମ୍ପ୍ରଦାୟକୁ ଧନ୍ୟ କଲେ ଶ୍ରୀ ଚୈତନ୍ୟ ମହାପ୍ରଭୁ। ଯଦିଓ ସ୍ୱୟଂ ଭଗବାନ କୃଷ୍ଣ, ଶ୍ରୀ ଚୈତନ୍ୟ ମହାପ୍ରଭୁ ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଏବଂ ସେ ହିଁ ଜ୍ଞାନର ଉତ୍ସ, ତଥାପି ଲୋକ ଶିକ୍ଷା ପାଇଁ ଭଗବାନ ମଧ୍ୟ ଯେତେବେଳେ ଅବତାର ଗ୍ରହଣ କରୁଛନ୍ତି ସେ ଗୁରୁ ଗ୍ରହଣ କରୁଛନ୍ତି। ଯଦି ଭଗବାନ ଗୁରୁ ଗ୍ରହଣ ନ କରିବେ ତାହେଲେ ସଂସାରରେ ସମସ୍ତେ ଉଦାହରଣ ଦେବେ ଭଗବାନଙ୍କର, ଯେ ଭଗବାନ ଗୁରୁ ଗ୍ରହଣ କରିନଥିଲେ ଆମେ ବି କରିବୁ। ଏବଂ ଭଗବାନ ମଧ୍ୟ ଭଗବତ ଗୀତାରେ ସେଇ କଥା ଉଲ୍ଲେଖ କରୁଛନ୍ତି ଯେ କିପରି ଭାବରେ ବ୍ୟକ୍ତି ଗୁରୁଙ୍କର ସେବା ଶୁଶ୍ରୂଷା କରି ତାଙ୍କଠାରୁ ଜ୍ଞାନ ଗ୍ରହଣ କରିବ। ତସ୍ମାତ୍ ଗୁରୁ ପ୍ରପଦ୍ୟେତ ଜିଜ୍ଞାସୁ ଶ୍ରେୟ ଉତ୍ତମ। ଯିଏ ପ୍ରକୃତ ଏହି ଭଗବତ ଜ୍ଞାନ ଲାଭ କରିବା ପାଇଁ ଇଚ୍ଛୁକ ଜିଜ୍ଞାସୁ, ତାହେଲେ ସେ କ'ଣ କରିବ? ତସ୍ମାତ୍ ଗୁରୁ ପ୍ରପଦ୍ୟେତ, ସେ ଏକ ପ୍ରାମାଣିକ ବୈଷ୍ଣବ ଗୁରୁଙ୍କର ଶରଣ ଗ୍ରହଣ କରିବ, ତାଙ୍କଠାରୁ ଜ୍ଞାନ ପ୍ରାପ୍ତ। ଏ ହେଉଛି ଜ୍ଞାନ ପ୍ରାପ୍ତିର ମାର୍ଗ ଏବଂ ଭଗବାନ ଏକଥାକୁ ନିର୍ଦ୍ଦେଶ ଦେଉଛନ୍ତି ଯେ ଗୁରୁ ଗ୍ରହଣ କରିବା ଆବଶ୍ୟକ। ତେଣୁ ଭଗବାନ ନିଜେ ଗୁରୁ ଗ୍ରହଣ କରୁଛନ୍ତି। ସେ ଚୈତନ୍ୟ ମହାପ୍ରଭୁ ବ୍ରହ୍ମ ମାଧ ସମ୍ପ୍ରଦାୟ, ଯେଉଁ ସମ୍ପ୍ରଦାୟରେ ଆମେ ଆସୁଛେ, ସେହି ସମ୍ପ୍ରଦାୟକୁ ଧନ୍ୟ କଲେ ଗୁରୁ ଗ୍ରହଣ କରି ଏ ସମ୍ପ୍ରଦାୟରେ। ଏବଂ ଚାରୋଟି ଯାକ ସମ୍ପ୍ରଦାୟର ସାରକୁ ଚୈତନ୍ୟ ମହାପ୍ରଭୁ ଏ ସମ୍ପ୍ରଦାୟରେ ଗ୍ରହଣ କଲେ। ତେଣୁ ଯେଉଁ ମାଧ ସମ୍ପ୍ରଦାୟ, ବ୍ରହ୍ମ ମାଧ ସମ୍ପ୍ରଦାୟ ଥିଲା, ସେଥିରେ ଆଉ ଗୋଟିଏ ଶବ୍ଦ ଯୋଗ ହେଲା ଗୌଡ଼ିୟ ସମ୍ପ୍ରଦାୟ, ଯାହା ଚୈତନ୍ୟ ମହାପ୍ରଭୁଙ୍କ ଠାରୁ ଆରମ୍ଭ ହେଲା। ତେଣୁ ଚୈତନ୍ୟ ମହାପ୍ରଭୁ ଚାରୋଟି ଯାକ ସମ୍ପ୍ରଦାୟର ସାରକୁ ଏହି ବ୍ରହ୍ମ ମାଧ ଗୌଡ଼ିୟ ସମ୍ପ୍ରଦାୟରେ ଗ୍ରହଣ କଲେ। ତେଣୁ ଏ ସମ୍ପ୍ରଦାୟ ବ୍ରହ୍ମ ମାଧ ଗୌଡ଼ିୟ ସମ୍ପ୍ରଦାୟ ଅନ୍ୟ ଚାରୋଟି ସମ୍ପ୍ରଦାୟ ମଧ୍ୟରେ ଶ୍ରେଷ୍ଠ ସମ୍ପ୍ରଦାୟ ଭାବରେ ପରିଗଣିତ ହେଲା। ଅର୍ଥାତ୍ ଯେଉଁମାନେ ଏହି ବ୍ରହ୍ମ ମାଧ ଗୌଡ଼ିୟ ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କରିବେ ବା ଜ୍ଞାନ ଗ୍ରହଣ କରିବେ ସେମାନେ ଅନ୍ୟ ଚାରୋଟି ସମ୍ପ୍ରଦାୟର ସମସ୍ତ ସାରକୁ ଏଠାରେ ପ୍ରାପ୍ତ ହେବେ। ତେଣୁ ଏହି ବ୍ରହ୍ମ ମାଧ ଗୌଡ଼ିୟ ସମ୍ପ୍ରଦାୟର ଯେଉଁ ଉପାସନା ପଦ୍ଧତି, ତାହା ସମସ୍ତ ଚାରୋଟି ଯାକ ବୈଷ୍ଣବ ସମ୍ପ୍ରଦାୟର ଉପାସନା ପଦ୍ଧତି ଏଥିରେ ସନ୍ନିବେଶିତ ହୋଇଛି। ତେଣୁ ଏ ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କଲେ ମାନେ ଜଣେ କୌଣସି ଜ୍ଞାନରୁ ବଞ୍ଚିତ ହେବ ନାହିଁ। ତେଣୁ ଇଏ ହେଉଛି ଜ୍ଞାନ ଗ୍ରହଣର ପରମ୍ପରା, ଯେ ବୈଷ୍ଣବ ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟରୁ ହିଁ ଆମେ ଜ୍ଞାନ ଗ୍ରହଣ କରିପାରିବା, ବା ପ୍ରାମାଣିକ ବୈଷ୍ଣବ ସମ୍ପ୍ରଦାୟରେ ଆମେ ଦୀକ୍ଷା ଗ୍ରହଣ କରି ମନ୍ତ୍ର ଗ୍ରହଣ କଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବା। ତେଣୁ ଏ ଗୁରୁ ଶିଷ୍ୟ ପରମ୍ପରା କ୍ରମରେ ଏ ଜ୍ଞାନ ଚାଲିଆସୁଛି। ତେବେ ଏ ଯେଉଁ ଚାରୋଟି ସମ୍ପ୍ରଦାୟ, ଏ ଚାରୋଟି ସମ୍ପ୍ରଦାୟର ଚାରିଜଣ ମୂଳ ଆଚାର୍ଯ୍ୟ ରହିଛନ୍ତି। ଭଗବାନଙ୍କର ଯେଉଁମାନେ ଅତି ପ୍ରିୟ ଭକ୍ତ ସେମାନେ ଏ ସମ୍ପ୍ରଦାୟକୁ ସୃଷ୍ଟି କରିଛନ୍ତି, ଅର୍ଥାତ୍ ବ୍ରହ୍ମା, ବ୍ରହ୍ମାଙ୍କଠାରୁ ଏହି ସମ୍ପ୍ରଦାୟ ଆରମ୍ଭ ହେଲା। ଆମେ ଯେଉଁ ସମ୍ପ୍ରଦାୟରେ ଆସୁଛେ, ଆମ ସମ୍ପ୍ରଦାୟର ମୂଳ ଆଚାର୍ଯ୍ୟ ହେଉଛନ୍ତି ବ୍ରହ୍ମା, ଯିଏକି ସର୍ବପ୍ରଥମେ ଭଗବାନଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଥିଲେ। ଏବଂ ଆଉ ଗୋଟିଏ ସମ୍ପ୍ରଦାୟ ହେଉଛି ଶ୍ରୀ ସମ୍ପ୍ରଦାୟ ବା ଲକ୍ଷ୍ମୀଙ୍କର ସମ୍ପ୍ରଦାୟ। ଲକ୍ଷ୍ମୀ ହେଉଛନ୍ତି ଭଗବାନଙ୍କର ପ୍ରିୟତମା ପତ୍ନୀ, ତେଣୁ ସେ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରୁଛନ୍ତି, ତେଣୁ ସେ ଗୋଟିଏ ସମ୍ପ୍ରଦାୟର ଆଚାର୍ଯ୍ୟ ଲକ୍ଷ୍ମୀ ଦେବୀ, ତେଣୁ ତାଙ୍କ ସମ୍ପ୍ରଦାୟର ନାମ ହେଲା ଶ୍ରୀ ସମ୍ପ୍ରଦାୟ। ଶ୍ରୀ ସମ୍ପ୍ରଦାୟରେ ଆଧୁନିକ କାଳର ଆଚାର୍ଯ୍ୟ ହେଲେ ରାମାନୁଜାଚାର୍ଯ୍ୟ, ତେଣୁ ଆଜିକାଲି ତାକୁ ରାମାନୁଜ ସମ୍ପ୍ରଦାୟ ବୋଲି କୁହାଯାଉଛି। ସେ ଗୋଟିଏ ପ୍ରାମାଣିକ ସମ୍ପ୍ରଦାୟ। ଏବଂ ଆମ ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ମଧ୍ୱାଚାର୍ଯ୍ୟ। ବ୍ରହ୍ମା ହେଉଛନ୍ତି ମୂଳ ଆଚାର୍ଯ୍ୟ ଏବଂ ପରବର୍ତ୍ତୀ ଆଚାର୍ଯ୍ୟ, ମୁଖ୍ୟ ଆଚାର୍ଯ୍ୟ ହେଲେ ମଧ୍ୱାଚାର୍ଯ୍ୟ, ତାପରେ ଶ୍ରୀ ଚୈତନ୍ୟ ମହାପ୍ରଭୁ। ତେଣୁ ଆମର ଲାଇନ୍ ବ୍ରହ୍ମା, ମାଧ୍ୱାଚାର୍ଯ୍ୟ, ଚୈତନ୍ୟ ମହାପ୍ରଭୁଙ୍କ ମାଧ୍ୟମରେ ଆସୁଛି ବ୍ରହ୍ମ ମାଧ୍ୱ ଗୌଡ଼ୀୟ ସମ୍ପ୍ରଦାୟ। ଶ୍ରୀ ସମ୍ପ୍ରଦାୟରେ ଲକ୍ଷ୍ମୀ ଦେବୀ, ରାମାନୁଜାଚାର୍ଯ୍ୟ ଏବଂ ସେ ସମ୍ପ୍ରଦାୟ ଏଭଳି ଭାବରେ ରାମାନୁଜ ସମ୍ପ୍ରଦାୟ ନାମରେ ପରିଗଣିତ ହୋଇଛି। ଆଉ ଗୋଟିଏ ସମ୍ପ୍ରଦାୟ ହେଉଛି ରୁଦ୍ର ସମ୍ପ୍ରଦାୟ, ଶିବଙ୍କଠାରୁ ଗୋଟିଏ ସମ୍ପ୍ରଦାୟ ଆରମ୍ଭ ହୋଇଛି। ଶିବ ହେଉଛନ୍ତି ଭଗବାନଙ୍କର ପରମ ଭକ୍ତ, ବୈଷ୍ଣବାନଂ ଯଥା ଶମ୍ଭୁ, ସମସ୍ତ ବୈଷ୍ଣବମାନଙ୍କ ମଧ୍ୟରେ ଶିବ ହେଉଛନ୍ତି ସର୍ବଶ୍ରେଷ୍ଠ ବୈଷ୍ଣବ। ତେଣୁ ଶିବ ସବୁ ସମୟରେ ସମାଧିସ୍ଥ ଅବସ୍ଥାରେ ଥାଆନ୍ତି। କ'ଣ କରନ୍ତି ନା ଭଗବାନଙ୍କର ଧ୍ୟାନ କରନ୍ତି, ଭଗବାନଙ୍କର ନାମ ଜପ କରୁଥାନ୍ତି ଶିବ। ତେଣୁ ଶିବ ହେଉଛନ୍ତି ଭଗବାନଙ୍କର ପରମ ଭକ୍ତ, ତାଙ୍କଠାରୁ ଯେଉଁ ସମ୍ପ୍ରଦାୟ ଆରମ୍ଭ ହୋଇଛି, ବା ଶିବ ଯେଉଁ ଜ୍ଞାନ ପ୍ରଦାନ କରିଛନ୍ତି ଭଗବାନଙ୍କ ସମ୍ବନ୍ଧରେ, ସେ ସମ୍ପ୍ରଦାୟକୁ ରୁଦ୍ର ସମ୍ପ୍ରଦାୟ ବୋଲି କୁହାଯାଏ। ଏବଂ ସେ ରୁଦ୍ର ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ହେଉଛନ୍ତି ବିଷ୍ଣୁ ସ୍ୱାମୀ। ଏବଂ ବର୍ତ୍ତମାନ ସେ ସମ୍ପ୍ରଦାୟ ବଲ୍ଲଭାଚାର୍ଯ୍ୟ ସମ୍ପ୍ରଦାୟ ନାମରେ ପ୍ରସିଦ୍ଧି ଲାଭ କରିଛି, କାରଣ ବଲ୍ଲଭାଚାର୍ଯ୍ୟ ସେହି ବିଷ୍ଣୁ ସ୍ୱାମୀ ସମ୍ପ୍ରଦାୟର ଆଚାର୍ଯ୍ୟ ହୋଇଥିଲେ। ତେଣୁ ସେ ସମ୍ପ୍ରଦାୟ ବର୍ତ୍ତମାନ ବଲ୍ଲଭାଚାର୍ଯ୍ୟ ସମ୍ପ୍ରଦାୟ ନାମରେ ନାମିତ ହୋଇଛି। ଇଏ ଗୋଟିଏ ପ୍ରାମାଣିକ ସମ୍ପ୍ରଦାୟ। ଏବଂ ଚତୁର୍ଥ ପ୍ରାମାଣିକ ସମ୍ପ୍ରଦାୟ ହେଲା ଯାହାକି କୁମାରମାନଙ୍କଠାରୁ ଆରମ୍ଭ ହେଲା। କୁମାର ଚତୁକୁମାର, ସନକ, ସନାତନ, ସନନ୍ଦନ, ସନତ କୁମାର, ଇଏ ବ୍ରହ୍ମାଙ୍କର ମାନସ ପୁତ୍ର ଥିଲେ ଚତୁକୁମାର, ଏବଂ ନାରଦ ମୁନିଙ୍କର ଅଗ୍ରଜ। ଏମାନେ ବ୍ରହ୍ମାଙ୍କଠାରୁ ଜ୍ଞାନ ପ୍ରାପ୍ତ ହେଲେ ଏବଂ ଏମାନେ ଗୋଟିଏ ସମ୍ପ୍ରଦାୟ ଆରମ୍ଭ କଲେ। ସେ ପ୍ରକୃତପକ୍ଷେ ଚତୁକୁମାର ପ୍ରତ୍ୟକ୍ଷ ଭାବରେ ଅନନ୍ତ ଦେବଙ୍କଠାରୁ ଜ୍ଞାନ ପ୍ରାପ୍ତ ହୋଇଛନ୍ତି, ସେମାନେ ଅନନ୍ତ ଦେବଙ୍କର ଭକ୍ତ। ତେଣୁ ଅନନ୍ତ ଦେବ ତାଙ୍କୁ ଯେଉଁ ଜ୍ଞାନ ପ୍ରଦାନ କରିଥିଲେ ସେ ଜ୍ଞାନକୁ କୁମାରମାନେ ବିତରଣ କଲେ ତାଙ୍କ ସମ୍ପ୍ରଦାୟ ମାଧ୍ୟମରେ, ତେଣୁ ତାହା କୁମାର ସମ୍ପ୍ରଦାୟ ନାମରେ ନାମିତ ହେଲା। ଏବଂ କୁମାର ସମ୍ପ୍ରଦାୟର ଆଧୁନିକ କାଳର ଆଚାର୍ଯ୍ୟ ହେଲେ ନିମ୍ବାକାଚାର୍ଯ୍ୟ, ଏବଂ ସେ ସମ୍ପ୍ରଦାୟ ବର୍ତ୍ତମାନ ନିମ୍ବାକ ସମ୍ପ୍ରଦାୟ ନାମରେ ନାମିତ ହୋଇଛି। ଏହିପରି ଭାବରେ ଯେଉଁ ଚାରୋଟି ସମ୍ପ୍ରଦାୟର ସୃଷ୍ଟି ହେଲା, ଇଏ କଳିଯୁଗରେ ଇଏ ବୈଷ୍ଣବ ଧର୍ମର ପ୍ରଚାର କରୁଛନ୍ତି ଏ ଚାରୋଟି ସମ୍ପ୍ରଦାୟ, ଏବଂ ଚାରୋଟି ସମ୍ପ୍ରଦାୟ ବେଦର ଜ୍ଞାନକୁ ବିତରଣ କରୁଛନ୍ତି। ତେଣୁ ଯେଉଁମାନେ ଏହି ସମ୍ପ୍ରଦାୟରୁ ଜ୍ଞାନ ଗ୍ରହଣ କରିବେ ସେମାନେ ହିଁ ପ୍ରକୃତ ଜ୍ଞାନକୁ ପ୍ରାପ୍ତ ହେବେ, ବା ଏହି ସମ୍ପ୍ରଦାୟରେ ଦୀକ୍ଷା ଗ୍ରହଣ କରିବେ ସେମାନେ ହିଁ କେବଳ ଭଗବାନଙ୍କୁ ପ୍ରାପ୍ତ ହୋଇପାରିବେ। ଆଜି କଳିଯୁଗରେ ଅନେକ ସମ୍ପ୍ରଦାୟର ସୃଷ୍ଟି ହୋଇଛି, ଅନେକ ମତବାଦର ସୃଷ୍ଟି ହୋଇଛି, କିନ୍ତୁ ଏସବୁ ମନଗଢ଼ା, ଧର୍ମ ବା ମନଗଢ଼ା ମତବାଦ ମନଗଢ଼ା ସମ୍ପ୍ରଦାୟ ଏବଂ ଏସବୁ ସମ୍ପ୍ରଦାୟରେ ଯେଉଁମାନେ ସମ୍ପ୍ରଦାୟର ଅନୁଗମନ କରୁଛନ୍ତି ସେମାନେ ପ୍ରକୃତ ପକ୍ଷେ ଭଗବାନଙ୍କୁ କେବେ ପ୍ରାପ୍ତ ହୋଇପାରିବେ ନାହିଁ, ଯେହେତୁ ସେମାନଙ୍କର ମତବାଦ ସବୁ ମନଗଢ଼ା ମତବାଦ, ସେ ଶାସ୍ତ୍ରସମ୍ମତ ମତବାଦ ନୁହେଁ। ତେଣୁ ଯେଉଁମାନେ ବୁଦ୍ଧିମାନ ସେମାନେ ଏହି ପ୍ରାମାଣିକ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହେବେ, ପ୍ରାମାଣିକ ସମ୍ପ୍ରଦାୟରୁ ଜ୍ଞାନ ଗ୍ରହଣ କରିବେ, ତାହେଲେ ଯାଇ ସେମାନେ ତାଙ୍କର ମନୁଷ୍ୟ ଜନ୍ମକୁ ଧନ୍ୟ କରିପାରିବେ। ସେଥିପାଇଁ ଶ୍ରୀ ବ୍ୟାସଦେବ ଯେତେବେଳେ ଏହି ଜ୍ଞାନକୁ ପ୍ରଦାନ କଲେ, ବେଦର ଜ୍ଞାନକୁ, ସେ ବେଦକୁ ଚାରି ଭାଗରେ ବିଭକ୍ତ କଲେ ଏବଂ କେବଳ ଜନସାଧାରଣଙ୍କର ମଙ୍ଗଳ ପାଇଁ ଚାରି ଭାଗରେ ବିଭକ୍ତ କଲେ ଏବଂ ନିଜର ଶିଷ୍ୟମାନଙ୍କୁ ବେଦର ଗୋଟିଏ ଗୋଟିଏ ବିଭାଗର ଦାୟିତ୍ୱ ଅର୍ପଣ କଲେ, ତେଣୁ ଜଣେ ଜଣେ ଋଷି ଗୋଟିଏ ଗୋଟିଏ ବେଦର ଦାୟିତ୍ୱ ଗ୍ରହଣ କଲେ। ଯେପରି ମୁଁ ଗତକାଲି କହୁଥିଲି ଯେ ପୈଳ ଋଷି ଋଗ୍ବେଦର ଆଚାର୍ଯ୍ୟ ହେଲେ, ଆମର ବୈଶମ୍ପାୟନ ସେ ଯଜୁର୍ବେଦର ଆଚାର୍ଯ୍ୟ ହେଲେ, ଜୈମିନୀ ସାମବେଦର ଆଚାର୍ଯ୍ୟ ହେଲେ ଏବଂ ଅଙ୍ଗିରା ଅଥର୍ବେଦର ଆଚାର୍ଯ୍ୟ, ଏବଂ ସେମାନେ ପୁଣି ନିଜର ଶିଷ୍ୟମାନଙ୍କୁ ସେ ଜ୍ଞାନ ପ୍ରଦାନ କରି ସେମାନଙ୍କୁ ସେ ଗୋଟିଏ ଗୋଟିଏ ବେଦର ପୁଣି ବିଭାଜନ କରି ଜ୍ଞାନର ସରଳୀକରଣ କରିବା ପାଇଁ। ଏହିପରି ଭାବରେ ବେଦକୁ ବୁଝାଇବା ପାଇଁ ଉପନିଷଦର ସୃଷ୍ଟି ହେଲା ଏବଂ ତା ସହିତ ପୁରାଣ ଏବଂ ଇତିହାସର ସୃଷ୍ଟି ହେଲା। ତେଣୁ ପୁରାଣ ଏବଂ ଇତିହାସକୁ ପଞ୍ଚମ ବେଦ ବୋଲି କୁହାଯାଇଛି। ଏ ଶ୍ଳୋକରେ କୁହାଯାଉଛି ଇତିହାସ ପୁରାଣଂଚ ପଞ୍ଚମ ବେଦ ଉଚ୍ଚତେ। ତେଣୁ ଏହିପରି ଭାବରେ ଏସବୁ ଜ୍ଞାନ ଲୋକଲୋଚନକୁ ଆସିଲା ବା ଲିପିବଦ୍ଧ ହେଲା, ବ୍ୟାସଦେବ ତାକୁ ଲିପିବଦ୍ଧ କଲେ କଳିଯୁଗର ଲୋକମାନଙ୍କ ପାଇଁ, ଯେହେତୁ କଳିଯୁଗର ଲୋକମାନଙ୍କର ସ୍ମୃତି ଶକ୍ତି କମ୍ ହୋଇଯିବ। ତେଣୁ ବ୍ୟାସଦେବ ଏହିପରି ଭାବରେ ଯେଉଁ ଜ୍ଞାନର ବିତରଣ କଲେ, ଏ ଜ୍ଞାନ ହେଉଛି ସମ୍ପୂର୍ଣ୍ଣ ଜ୍ଞାନ। ଆମେ ସଂସାରରେ ବିଭିନ୍ନ ଜ୍ଞାନ ଆମେ ପ୍ରାପ୍ତ ହୋଇଥାଉ, ଯେପରି ଆୟୁର୍ବେଦ, ବର୍ତ୍ତମାନ ଏଲୋପାଥିକ ରହିଛି, ପ୍ରଥମେ ଏଲୋପାଥି ନଥିଲା, ପ୍ରଥମେ ଥିଲା ଆୟୁର୍ବେଦ। ତେଣୁ ଇଏ ହେଉଛି ଆମର ଶରୀର ବିଜ୍ଞାନ, ଶରୀରକୁ କିପରି ସୁସ୍ଥ ରଖାଯିବ ବା ଶରୀର ରୋଗଗ୍ରସ୍ତ ହେଲେ କିପରି ଆମେ ଶରୀରକୁ ଠିକ୍ କରିପାରିବା, ତେଣୁ ଏ ଆୟୁର୍ବେଦର ସୃଷ୍ଟି ହେଲା ଏବଂ ଆୟୁର୍ବେଦର ଜ୍ଞାନ ସେହି ବେଦରେ ହିଁ ରହିଛି। ଆୟୁର୍ବେଦର ମୂଳ ହେଉଛି ବେଦ, ଯଦିଓ ବେଦର ଯେଉଁ ବିଭାଜନ କଥା ଏଠାରେ ଉଲ୍ଲେଖ କରାଯାଉଛି ଯେ ବେଦର ବିଭାଜନ ହେବା ଦ୍ୱାରା ଆୟୁର୍ବେଦର ସୃଷ୍ଟି ହେବ, ବେଦର ବିଭାଜନ, କିନ୍ତୁ ମୂଳ ଜ୍ଞାନ ବେଦରେ ରହିଛି। ତେବେ ଏହି ଆୟୁର୍ବେଦର ଯେ ମୁଖ୍ୟ ଆଚାର୍ଯ୍ୟ ସ୍ୱୟଂ ଭଗବାନ ଧନ୍ୱନ୍ତରୀ ରୂପରେ ପ୍ରକଟ ହେଲେ, ଭଗବାନ ଧନ୍ୱନ୍ତରୀ ଆୟୁର୍ବେଦର ପ୍ରଣୟନ କଲେ। ତେଣୁ ଏ ଆୟୁର୍ବେଦରେ ସମସ୍ତ ଶରୀର ବିଜ୍ଞାନ ନିହିତ ରହିଛି। ପୂର୍ବ କାଳରେ କୌଣସି ଡାକ୍ତରଖାନା ନଥିଲା ବା ଆଜିକାଲିର ଡାକ୍ତର ନଥିଲେ, ସେତେବେଳେ ସବୁ ଆୟୁର୍ବେଦିକ କବିରାଜ ଥିଲେ ଯେଉଁମାନେ ଆୟୁର୍ବେଦ ଅଧ୍ୟୟନ କରୁଥିଲେ ଏବଂ ସବୁ ପ୍ରକାର ରୋଗକୁ ଠିକ୍ କରିବା ପାଇଁ ସେମାନେ ସମର୍ଥ ହେଉଥିଲେ। ଆୟୁର୍ବେଦରେ ମଧ୍ୟ ଶଲ୍ୟ ଚିକିତ୍ସାର ବିଧାନ ରହିଛି, ସବୁକିଛି ରହିଛି ଆୟୁର୍ବେଦରେ। ତେଣୁ ପ୍ରାଚୀନ କାଳରେ କାହିଁକି କିଛି ବର୍ଷ ପୂର୍ବେ ଗାଁ ଗହଳିରେ ଡାକ୍ତରଖାନା ନଥିଲା ବା କେହି ଡାକ୍ତରଙ୍କ ପାଖକୁ ଯିବା ପାଇଁ ଇଚ୍ଛା କରୁନଥିଲେ, କାରଣ ଗାଁ ଗହଳିରେ ଯାହା ସବୁ ରୋଗ ହେଉଥିଲା ଚେରମୂଳରେ ସବୁ ଜଡ଼ିବୁଟିରେ ଭଲ ହୋଇଯାଉଥିଲା। କବିରାଜମାନେ ଗାଁ ଗହଳିରେ ଥିଲେ, ସେମାନେ ଲୋକଙ୍କୁ ଔଷଧ ତିଆରି କରି ଦେଉଥିଲେ ବା ଜଡ଼ିବୁଟି ଦେଉଥିଲେ, ସେଥିରେ ଲୋକମାନେ ଭଲ ହେଉଥିଲେ। ତେଣୁ ଡାକ୍ତରମାନଙ୍କ ପାଖକୁ ବା ହସ୍ପିଟାଲକୁ ଯିବାର ଆବଶ୍ୟକତା ନଥିଲା। କିନ୍ତୁ ଯେହେତୁ ଧୀରେ ଧୀରେ ଆୟୁର୍ବେଦ ଲୁପ୍ତ ହୋଇଗଲା ବା ଏଲୋପାଥିକ ଚିକିତ୍ସା ଆସିଲା, ଡାକ୍ତରଖାନା ସୃଷ୍ଟି ହେଲା, ଧୀରେ ଧୀରେ ଲୋକମାନେ ଆୟୁର୍ବେଦକୁ ଭୁଲିଗଲେ, ଯାହାଦ୍ୱାରା ବର୍ତ୍ତମାନ ସେତେବେଳେ ଲୋକମାନେ ବିନା ପଇସାରେ ଭଲ ହେଇଯାଉଥିଲେ। ଗାଁ ଗହଳିରେ କବିରାଜଙ୍କ ନିକଟକୁ ଯାଇ ଜଡ଼ିବୁଟି ମାଧ୍ୟମରେ ବିନା ପଇସାରେ ଭଲ ହେଉଥିଲେ। ଆଜିକାଲି ହଜାର ହଜାର ଟଙ୍କା ପାଖରେ ନ ଧରିଲେ ଡାକ୍ତରଙ୍କ ପାଖକୁ ଯାଇପାରିବେନି କି। ବର୍ତ୍ତମାନ ଚିକିତ୍ସା ବିଜ୍ଞାନ ଗୋଟିଏ ବ୍ୟବସାୟରେ ପରିଣତ ହୋଇଯାଇଛି। ଯେହେତୁ ଯେଉଁମାନେ ଶିକ୍ଷା ଲାଭ କରୁଛନ୍ତି ଡାକ୍ତରୀ ଶିକ୍ଷା, ସେମାନଙ୍କୁ ବହୁତ ମୋଟା ପରିମାଣର ଡୋନେସନ ଦେବାକୁ ପଡୁଛି ଶିକ୍ଷା ଗ୍ରହଣ କରିବା ପାଇଁ। ତେଣୁ ସେମାନେ ଯେତେବେଳେ ଡାକ୍ତର ହେବେ ସେମାନେ କ'ଣ କରିବେ? ସେମାନେ ଲୋକମାନଙ୍କୁ ଶୋଷଣ କରିବେ, ସେ ପଇସା କୋଉଠୁ ଉଠେଇବେ? ଲୋକମାନଙ୍କଠାରୁ। ତେଣୁ ସାଧାରଣ ଭାବରେ ଯଦି କାହାର କିଛି ଅସୁବିଧା ନାହିଁ, ଡାକ୍ତରମାନେ କହୁଛନ୍ତି ନାହିଁ ତମକୁ ଅପରେସନ କରିବାକୁ ପଡିବ, କାରଣ ଅପରେସନ କଲେ ମୋଟା ଅର୍ଥ ସେମାନେ ପ୍ରାପ୍ତ ହେବେ। ତେଣୁ ଏଭଳି ଭାବରେ ଲୋକମାନଙ୍କୁ ଠକୁଛନ୍ତି ଡାକ୍ତରମାନେ। ମୋର ନିଜର କିଛି ଦିନ ପୂର୍ବେ ଟିକେ ଗଳା ଖରାପ ହେଇଥିଲା, ମୁଁ ବମ୍ବେ ଯାଇଥିଲି ଡାକ୍ତରଙ୍କ ପାଖକୁ। ଡାକ୍ତର ଦେଖି କହିଲେ ଯେ ଆପଣଙ୍କର ଏଇଟା ବାୟୋପ୍ସି କରିବାକୁ ପଡିବ। ବାୟୋପ୍ସି କରିବାର ଅର୍ଥ ହେଲା 42,000 ଟଙ୍କା ଲାଗିବ। ମୁଁ ସେ ଡାକ୍ତରଙ୍କ କଥା ଶୁଣିଲିନି। ଆମର ଆଉ ଗୋଟେ ଭକ୍ତିବନ୍ଧ ହସ୍ପିଟାଲ ଅଛି, ଆମର ଭକ୍ତମାନେ ଡାକ୍ତର ଅଛନ୍ତି, ମୁଁ ସେମାନଙ୍କ ପରାମର୍ଶ କଲି, ସେମାନେ କହିଲେ ବାୟୋପ୍ସି କରିବା ଦରକାର ନାହିଁ। ତେବେ ଏଭଳି ଭାବରେ ଅନେକ ଲୋକ ମାନେ ଠକାମିର ଶିକାର ହେଉଛନ୍ତି ଆଜିକାଲି ଡାକ୍ତରଖାନାକୁ ଯାଇକି। ଆଉ ସେମାନଙ୍କ ପାଖରେ ପଇସା ନଥିଲେ ସେମାନଙ୍କର ଚିକିତ୍ସା ହୋଇପାରିବ, ସେମାନେ ଚିକିତ୍ସାରୁ ବଞ୍ଚିତ ହେବେ। ତେଣୁ ଆମେ ବର୍ତ୍ତମାନ ଏ କଳିଯୁଗରେ ଡାକ୍ତରମାନଙ୍କ ଉପରେ ନିର୍ଭର କରିବା ପାଇଁ ବାଧ୍ୟ ହୋଇଯାଇଛି, ଯେହେତୁ ଆୟୁର୍ବେଦିକ ଚିକିତ୍ସା ଲୁପ୍ତ ହୋଇଯାଇଛି। କିନ୍ତୁ ସେତେବେଳେ ଲୋକମାନେ ବିନା ପଇସାରେ ଭଲ ହେଉଥିଲେ, ରୋଗ ତାଙ୍କର ଭଲ ହେଉଥିଲେ। ତେଣୁ ଆୟୁର୍ବେଦର ମୂଳ ହେଉଛି ବେଦ, ବେଦରେ ଆୟୁର୍ବେଦର ରହିଛି ବର୍ଣ୍ଣନା। ଏବଂ ଆମେ ଦେଖୁଛେ ନୃତ୍ୟ, ଗୀତ, ସଙ୍ଗୀତ, ସଙ୍ଗୀତ ମଧ୍ୟ ବେଦରେ ବର୍ଣ୍ଣନା କରାଯାଇଛି। ସଙ୍ଗୀତ ବିଦ୍ୟା ତାର ମୂଳ ମଧ୍ୟ ବେଦ, ତେଣୁ ତାକୁ ଗନ୍ଧର୍ବ ବିଦ୍ୟା ବୋଲି କୁହାଯାଏ। ସଙ୍ଗୀତରେ ବା ନୃତ୍ୟରେ ଯେତେ ସବୁ ତାଳ ଏବଂ ଲୟ ରହିଛି ସେ ସବୁର ବର୍ଣ୍ଣନା ବେଦରେ ରହିଛି। ତେଣୁ ଆଜିକାଲି ଯେଉଁମାନେ ସଙ୍ଗୀତ ଶାସ୍ତ୍ରୀ ସେମାନେ ସଙ୍ଗୀତର ତାଳ ଲୟ ବେଦରୁ ହିଁ ଗ୍ରହଣ କରୁଛନ୍ତି, ଏ ସେମାନଙ୍କର ସ୍ୱତନ୍ତ୍ର ଜ୍ଞାନ ନୁହେଁ। ସେହିଭଳି ଚିକିତ୍ସା ବିଜ୍ଞାନର ଜ୍ଞାନ ବେଦରୁ ପ୍ରାପ୍ତ ହେଉଛି, ସଙ୍ଗୀତ ବିଜ୍ଞାନର ଜ୍ଞାନ ବେଦରୁ ପ୍ରାପ୍ତ ହେଉଛି, କଳାର ଜ୍ଞାନ ମଧ୍ୟ ବେଦରୁ ପ୍ରାପ୍ତ ହେଉଛି। ସବୁକିଛିର ମୂଳ ଉତ୍ସ ହେଉଛି ବେଦ। ଆମେ ସଂସାରରେ ଯେତେ ସବୁ ବିଭାଗ ରହିଛି, ସଙ୍ଗୀତ ବିଭାଗ, କଳା ବିଭାଗ, ଚିକିତ୍ସା ବିଭାଗ, ଯେତେ ସବୁ ବିଭାଗ ରହିଛି ସେ ସବୁର ମୂଳ ହେଉଛି ବେଦ, ବେଦରେ ସବୁକିଛି। ଏପରିକି ଯୁଦ୍ଧ ବିଦ୍ୟା, ଅସ୍ତ୍ର ବିଦ୍ୟାର ମଧ୍ୟ ମୂଳ ବେଦ, ବେଦରେ ମଧ୍ୟ ଅସ୍ତ୍ର ବିଦ୍ୟାର ଜ୍ଞାନ ରହିଛି। ପୂର୍ବ କାଳରେ ଯେତେବେଳେ ଯୁଦ୍ଧ ହେଉଥିଲା, ଆମେ ମହାଭାରତ ଯୁଦ୍ଧ କଥା ନେବା, ଯେ ମହାଭାରତ ଯୁଦ୍ଧରେ ରଥୀ, ମହାରଥୀ, ଅତିରଥୀ ତିନି ପ୍ରକାର ଯୋଦ୍ଧା ଥିଲେ। ସାଧାରଣ ସୈନିକମାନଙ୍କୁ ଛାଡ଼ିଦେଲେ ଯେଉଁମାନେ ମୁଖ୍ୟ ଯୋଦ୍ଧା ସେମାନଙ୍କ ଭିତରେ ରଥୀ, ମହାରଥୀ ଏବଂ ଅତିରଥୀ, ସେମାନଙ୍କୁ କାହିଁକି ଏଭଳି ଟାଇଟଲ ଦିଆଯାଇଥିଲା? ଯେ ଜଣେ ରଥୀ ଏକ ସମୟରେ ସେ ଅନେକ ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିପାରିବ, ରଥରେ ଆରୋହଣ କରି ସେ ଯୁଦ୍ଧ କରିପାରିବ। ଏବଂ ଜଣେ ମହାରଥୀ ଏକ ସମୟରେ 10,000 ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିପାରିବ, ଜଣେ ଲୋକ 10,000 ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିବ। ଏବଂ ଜଣେ ଅତିରଥୀ ଏକ ସମୟରେ 10,000 ଅଧିକ ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିପାରିବ, ଅନଲିମିଟେଡ୍ ନମ୍ବର୍ସ, ଅସଂଖ୍ୟ ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିପାରିବ। ତାହା କିପରି ସମ୍ଭବ ହେଉଥିଲା? ସାଧାରଣ ଭାବରେ ଜଣେ ଯୋଦ୍ଧା ଆଉ ଜଣେ ଯୋଦ୍ଧାଙ୍କ ସହିତ ଯୁଦ୍ଧ କରିବା କଥା, କିନ୍ତୁ ଜଣେ ଯୋଦ୍ଧା ଏତେ ସଂଖ୍ୟକ ଯୋଦ୍ଧାଙ୍କ ସହିତ ଏକ ସମୟରେ କିପରି ଯୁଦ୍ଧ କରିପାରିବ? କାରଣ ସେମାନେ ଯୁଦ୍ଧ ବିଦ୍ୟାରେ ଅତି ନିପୁଣ ଥିଲେ ଏବଂ ଯୁଦ୍ଧ ବିଦ୍ୟା ସେମାନେ ଯେଉଁ ଅସ୍ତ୍ର ଚାଳନା କରୁଥିଲେ ସେ ଅସ୍ତ୍ର ଚାଳନା ସେମାନଙ୍କର ମନ୍ତ୍ର ଉପରେ ନିର୍ଭର କରୁଥିଲା। ସେମାନେ ମନ୍ତ୍ର ଉଚ୍ଚାରଣ କରି ଅସ୍ତ୍ର ଚାଳନା କରୁଥିଲେ। ତେଣୁ ଅନେକ ଦେଖାଯାଏ ଯେ ଜଣେ ଯୋଦ୍ଧା ସେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବ। ସେ ବ୍ରହ୍ମାସ୍ତ୍ର କ'ଣ ନା ବ୍ରହ୍ମାସ୍ତ୍ର ମନ୍ତ୍ର ଉଚ୍ଚାରଣ କରିବ ଏବଂ ତାର ଧନୁବାଣ ସେ ପ୍ରୟୋଗ କରିବ ମନ୍ତ୍ର ଉଚ୍ଚାରଣ କରିବ। ସେଇ ସାମାନ୍ୟ ତାର ତୀର ବ୍ରହ୍ମାସ୍ତ୍ରର କାର୍ଯ୍ୟ କରିବ ସେ ମନ୍ତ୍ର ଉଚ୍ଚାରଣ କରିବା ଦ୍ୱାରା। ତେଣୁ ବେଦରେ ଏସବୁ ମନ୍ତ୍ର ରହିଛି ଏବଂ ଯୋଦ୍ଧାମାନେ ବେଦରୁ ଏ ମନ୍ତ୍ର ସବୁ ନେଇ ସେ ମନ୍ତ୍ର ଉଚ୍ଚାରଣ କରି ସେଥିରେ ଯୁଦ୍ଧ ବିଦ୍ୟାରେ ସେମାନେ ପ୍ରବୀଣ ହେଉଥିଲେ। ତେଣୁ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାର ଅର୍ଥ ହେଲା ଯାହା ଉଦ୍ଦେଶ୍ୟରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରାଯିବ ସେ ଅସ୍ତ୍ର କେବଳ ସେହି ବ୍ୟକ୍ତିକୁ ବଧ କରିବ, ଅନ୍ୟ କାହାର ହାନି କରିବ, ପୁରା ତାର ଟାର୍ଗେଟକୁ ଲକ୍ଷ୍ୟ ଭେଦ କରିବ ବ୍ରହ୍ମାସ୍ତ୍ର। ଆଉ ବ୍ରହ୍ମାସ୍ତ୍ର ହେଉଛି ଆଜିକାଲିର ଯେପରି ଅଣୁଅସ୍ତ୍ର ତାଠାରୁ ଆହୁରି ଶକ୍ତିଶାଳୀ। କିନ୍ତୁ ଆଜିକାଲି ଅଣୁଅସ୍ତ୍ର ଯେତେବେଳେ ପ୍ରୟୋଗ କରାହେଉଛି ସେଥିରେ ଅସଂଖ୍ୟ ନିରୀହ ଲୋକ ମଧ୍ୟ ନିହତ ହେଉଛନ୍ତି। ଅଣୁଷ୍ଠାରେ ଆଟମ୍ ବମ୍ ପକାଗଲା, ସେଠି ଅସଂଖ୍ୟ ଲୋକ, ଅସଂଖ୍ୟ ଜୀବଜନ୍ତୁ ଲୋକ, ସମସ୍ତେ ନିରୀହ ଲୋକ ନିହତ ହେବେ। କିନ୍ତୁ ପୂର୍ବକାଳରେ ଯେତେବେଳେ ବ୍ରହ୍ମାସ୍ତ୍ର ପ୍ରୟୋଗ କରୁଥିଲେ ଯୋଦ୍ଧାମାନେ ସେ ବ୍ରହ୍ମାସ୍ତ୍ର କେବଳ ତାର ଲକ୍ଷ୍ୟକୁ ଭେଦ କରିବ, ଅନ୍ୟ କାହାର ଅନିଷ୍ଟ କରିବ, ତାପରେ ପୁଣି ଫେରିଆସିବ ସେ ଯୋଦ୍ଧାର ତୁଣୀରକୁ ପୁଣି ଫେରିଆସିବ ସେ ଅସ୍ତ୍ର। ସେ ଯୋଦ୍ଧା ଆଉଥରେ ମଧ୍ୟ ପ୍ରୟୋଗ କରିପାରିବ ସେ ଅସ୍ତ୍ରକୁ। ତେଣୁ ସେମାନେ ଏତେ ଯୁଦ୍ଧ ବିଦ୍ୟାରେ କୁଶଳ ଥିଲେ କେବଳ ବେଦ ମନ୍ତ୍ର ଉଚ୍ଚାରଣ କରି। ଏକ ସମୟରେ ମନ୍ତ୍ର ଉଚ୍ଚାରଣ କରି ଜଣେ ଜଣେ ଯୋଦ୍ଧା ସହସ୍ର ସହସ୍ର ଅସ୍ତ୍ର ପ୍ରୟୋଗ କରିପାରିବେ ବିଭିନ୍ନ ଦିଗରେ, ଏସବୁ ସମ୍ଭବ ହେଉଥିଲା ବେଦମନ୍ତ୍ର ଦ୍ୱାରା। ଆମେ ଯେତେବେଳେ ଯଜ୍ଞ କଥା ଆମେ ଆଲୋଚନା କରୁଥିଲେ ଗତକାଲି, ଯଜ୍ଞ ଅଗ୍ନିରେ ବ୍ରାହ୍ମଣମାନେ ଆହୁତି ପ୍ରଦାନ କରୁଥିଲେ ବେଦମନ୍ତ୍ର ଉଚ୍ଚାରଣ କରି। ଯେଉଁ ଦେବତା ନାମରେ ସେମାନେ ମନ୍ତ୍ର ଉଚ୍ଚାରଣ କରି ଆହୁତି ଦେବେ ସେ ଦେବତା ପ୍ରକଟ ହେବେ ସେ ସ୍ଥାନରେ। ସେ ମନ୍ତ୍ରରେ ଏପରି ଶକ୍ତି ଥିଲା। ଭଗବାନ ବିଷ୍ଣୁଙ୍କୁ ଯେତେବେଳେ ଆହୁତି ଦିଆଯିବ ଭଗବାନ ବିଷ୍ଣୁ ପ୍ରକଟ ହେବେ ଯଜ୍ଞସ୍ଥଳରେ। ତେଣୁ ସାଧାରଣ ଲୋକମାନେ ସେତେବେଳେ ଭଗବାନଙ୍କୁ ଏବଂ ଅନ୍ୟ ଦେବତାମାନଙ୍କୁ ସ୍ୱଚକ୍ଷୁରେ ଦର୍ଶନ କରୁଥିଲେ ଯଜ୍ଞସ୍ଥଳରେ। ଏ ବେଦ ମନ୍ତ୍ରର ଏପରି ଶକ୍ତି ଥିଲା। ତେବେ ଆଜି ମଧ୍ୟ ସେହି ବେଦ ରହିଛି, କିନ୍ତୁ ସେ ବେଦ ମନ୍ତ୍ରର ଶକ୍ତି କାହିଁକି ଅନୁଭୂତ ହେଉନି ନା ବେଦ ମନ୍ତ୍ରକୁ ଉଚ୍ଚାରଣ କରିବା ପାଇଁ ଉପଯୁକ୍ତ ବ୍ରାହ୍ମଣ ନାହାନ୍ତି। ବେଦ ମନ୍ତ୍ର ସେତିକିବେଳେ ସଫଳ ହେବ ଯେତେବେଳେ ତାକୁ ଠିକ୍ ତାଳ ଏବଂ ଲୟ ଅନୁସାରେ ଉଚ୍ଚାରଣ କରାଯିବ। ସେ ମନ୍ତ୍ର ଏବେ ବି ରହିଛି, କିନ୍ତୁ କୋଉ ଲୟରେ ବେଦ ମନ୍ତ୍ର ଉଚ୍ଚାରଣ କରାଯିବ ସେ ତାର କୌଶଳ ଶିଖିବା ଆବଶ୍ୟକ। ସେସବୁ କୌଶଳ ବର୍ତ୍ତମାନ କଳିଯୁଗରେ ଲୁପ୍ତ। ଯଦିଓ ବେଦ ସ୍କୁଲ ରହିଛି, ବେଦ ମନ୍ତ୍ର ଶିକ୍ଷା ଦିଆଯାଉଛି, କିନ୍ତୁ ଉପଯୁକ୍ତ କୌଶଳ ଶିକ୍ଷା ଦିଆଯାଇପାରୁ। ତେଣୁ ବେଦ ମନ୍ତ୍ର ନିଷ୍ଫଳ ବର୍ତ୍ତମାନ କଳିଯୁଗରେ। ଯଦିଓ ସେ ବେଦ ମନ୍ତ୍ର ଅତି ଶକ୍ତିଶାଳୀ, କିନ୍ତୁ ବର୍ତ୍ତମାନ ସେ ନିଷ୍ଫଳ, ଯେହେତୁ ସେ ମନ୍ତ୍ରକୁ ଉଚ୍ଚାରଣ କରିବା ପାଇଁ ଉପଯୁକ୍ତ ବ୍ୟକ୍ତି ନାହାନ୍ତି। ସେଥିପାଇଁ କଳିଯୁଗରେ ଏ ହରେ କୃଷ୍ଣ ମହାମନ୍ତ୍ର ପ୍ରଦାନ କରାଯାଇଛି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। ତେଣୁ ଯେହେତୁ କଳିଯୁଗରେ ବେଦ ମନ୍ତ୍ର କାର୍ଯ୍ୟକାରୀ ହେବ ନାହିଁ, ତେଣୁ ଭଗବାନ କୃପା କରି କଳିଯୁଗର ଯୁଗ ଧର୍ମ ନାମ ସଂକୀର୍ତ୍ତନ ପ୍ରବର୍ତ୍ତନ କରିଛନ୍ତି କି ଯଜ୍ଞ ହିଁ ସଂକୀର୍ତ୍ତନ ପ୍ରାୟ ଜଜନ୍ତି ହି ସୁମେଧସା। ଯେ କଳିଯୁଗରେ ବୁଦ୍ଧିମାନ ଲୋକମାନେ ସଂକୀର୍ତ୍ତନ ଯଜ୍ଞ ମାଧ୍ୟମରେ ହିଁ ଭଗବାନଙ୍କର ପୂଜା କରିବେ। ତେଣୁ ହରେର ନାମ ହରେର ନାମ ହରେର ନାମ ଏବ କେବଳମ କଳୋ ନାସ୍ତେବ 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 ଗତିରନ୍ୟଥା। ଯେ କଳିଯୁଗରେ ହରିନାମ ବ୍ୟତୀତ ତିନିଥର କୁହାଯାଇଛି ଅଧିକ ଗୁରୁତ୍ୱ ଦେବା ପାଇଁ, ହରେର ନାମ ହରେର ନାମ ହରେର ନାମ, ନାସ୍ତେବ ନାସ୍ତେବ ନାସ୍ତେବ। ତେଣୁ ତିନିଥର କୁହାଯାଉଛି ଗୁରୁତ୍ୱ ପ୍ରଦାନ କରିବା ପାଇଁ, ଯେ ହରିନାମ ବ୍ୟତୀତ ଅନ୍ୟ କୌଣସି ଉପାୟ ନାହିଁ। ତେଣୁ କଳିଯୁଗରେ ଯେତେବେଳେ ଅନ୍ୟ ମନ୍ତ୍ର ବେଦମନ୍ତ୍ର ନିଷ୍ଫଳ ହୋଇଯାଉଛି, ସେତେବେଳେ ଭଗବାନଙ୍କର ନାମ କଳିଯୁଗରେ ସଫଳ, କାରଣ ଭଗବାନଙ୍କର ନାମରେ ଶକ୍ତି ରହିଛି। ନାମ୍ନା ଅକାରି ବହୁଧା ନିଜ ସର୍ବଶକ୍ତି ସ୍ତତ୍ରାର୍ପିତ ନିୟମିତ ସ୍ମରଣେନ କାଳ ଏତାଦୃଶୀ ତବ କୃପା ଭଗବାନ ମମାପି ଦୁର୍ଦୈବଙ୍ଗିଦୃଶ ଜନି ନାନୁରାଗ। ତେଣୁ ଭଗବାନ ଏଇ ମନ୍ତ୍ରରେ ତାଙ୍କର ନାମରେ ତାଙ୍କର ସମସ୍ତ ଶକ୍ତି ଭରିଦେଇଛନ୍ତି। ସେଥିପାଇଁ ଭଗବାନଙ୍କ ଠାରୁ ତାଙ୍କର ନାମ ଆହୁରି ଶକ୍ତିଶାଳୀ ହୋଇଛି। ଏବଂ ବିଶେଷ ଭାବରେ ଶ୍ରୀ ଚୈତନ୍ୟ ମହାପ୍ରଭୁ ଏଇ କଳିଯୁଗରେ ଅବତରିତ ହୋଇ ଏଇ ଯେଉଁ ହରେ କୃଷ୍ଣ ମହାମନ୍ତ୍ର ପ୍ରଦାନ କଲେ, ଏହି ହରେ କୃଷ୍ଣ ମହାମନ୍ତ୍ରରେ ନିଜର ସମସ୍ତ ଶକ୍ତି ପ୍ରଦାନ କରିବା ସହିତ ଏକ ଦୁର୍ଲଭ ବସ୍ତୁ ମଧ୍ୟ ପ୍ରଦାନ କଲେ। ଏବଂ ସେ ଦୁର୍ଲଭ ବସ୍ତୁ ଅନ୍ୟ ଅବତାରରେ କେବେ ଭଗବାନ ପ୍ରଦାନ କରିନଥିଲେ। ଅନର୍ପିତ ଚରିଂ ଚିରା କରୁଣୟା ଅବତୀର୍ଣ୍ଣ କଳୌ ସମର୍ପିତ ଉନ୍ନତ ଉଜ୍ଜଳ ରସଂ ସ୍ୱଭକ୍ତି ଶ୍ରିୟମ ହରି ପୁରଟ ସୁନ୍ଦର ଦ୍ୟୁତି କଦମ୍ବ ସନ୍ଦୀପିତ ସଦା ହୃଦୟ କନ୍ଦରେ ସ୍ମୃତୁବ ସଚିନନ୍ଦନ। ତେଣୁ ସେହି ସଚିନନ୍ଦନ ଶ୍ରୀ ଗୌରହରି ଅନର୍ପିତ ଚରିଂଚିର କରୁଣୟା ଅବତୀର୍ଣ୍ଣ କଳ, ସେ ମାନବ ସମାଜ ଉପରେ କୃପା ପ୍ରଦର୍ଶନ କରିବା ପାଇଁ କରୁଣୟା ଅବତୀର୍ଣ୍ଣ କଳ ଏହି କଳିଯୁଗରେ ଅବତରିତ ହେଲେ। ଭଗବାନ ଶ୍ରୀକୃଷ୍ଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହେଲେ କଳିଯୁଗର ଲୋକମାନଙ୍କ ଉପରେ କୃପା ପ୍ରଦର୍ଶନ କରିବା ପାଇଁ। ଏବଂ ସେ କିପରି ଭାବରେ କୃପା ପ୍ରଦର୍ଶନ କଲେ, ଅନର୍ପିତ ଚରିଂ ଚିରା ଚିର ଦିନରୁ ଯାହା ସେ ଅର୍ପଣ କରିନଥିଲେ ଜନସମାଜକୁ, ବିଭିନ୍ନ ଅବତାର ଆସିଛନ୍ତି, ଭଗବାନ କୃଷ୍ଣ ଯେତେବେଳେ ନିଜେ ଆସିଲେ ସେ ମଧ୍ୟ ମାନବ ସମାଜ ଉପରେ କରୁଣା କରିଛନ୍ତି, କିନ୍ତୁ ଏହି ଦୁର୍ଲଭ ବସ୍ତୁ ପ୍ରଦାନ କୃଷ୍ଣ ମଧ୍ୟ କରିନଥିଲେ। ଭଗବାନ କୃଷ୍ଣ ଭଗବତ ଗୀତାରେ ଯେତେବେଳେ ଉପଦେଶ ପ୍ରଦାନ କଲେ, ସେତେବେଳେ ଭଗବତ ଗୀତାର ଶେଷ ଉପଦେଶ କ'ଣ ଏବଂ ଶେଷ ଏବଂ ସମସ୍ତ ଉପଦେଶର ସାର କ'ଣ ନା, ସର୍ବଧର୍ମାନ୍ ପରିତ୍ୟଜ୍ୟ ମାମେକଂ ଶରଣଂ ବ୍ରଜ ଅହଂ ତଂ ସର୍ବପାପେଭ୍ୟ ମୋକ୍ଷୟିଷ୍ୟାମି ମା ସଚଃ। ତେଣୁ ଭଗବାନ କୃଷ୍ଣ ତାଙ୍କର ଉପଦେଶର ସାର ସ୍ୱରୂପ ଜନସମାଜକୁ ଶିକ୍ଷା ପ୍ରଦାନ କରି କହୁଛନ୍ତି, ତୁମେ ସମସ୍ତ ପ୍ରକାର ଧର୍ମ ତ୍ୟାଗ କରି ମୋର କେବଳ ଶରଣାପନ୍ନ ହୁଅ, ମାଂ ଏକମ୍ ଶରଣଂ ବ୍ରଜ, କେବଳ ମୋର ଶରଣାପନ୍ନ ହୁଅ। ଭଗବାନ କୃଷ୍ଣ କହୁଛନ୍ତି ସର୍ବଧର୍ମାନ ପରିତ୍ୟଜ ମାମେକଂ ଶରଣଂ ବ୍ରଜ, କେବଳ ମୋର ଶରଣାପନ୍ନ ହୁଅ, ସମସ୍ତ ଧର୍ମ ପରିତ୍ୟାଗ କରେ, ବେଦ ଧର୍ମ ଲୋକ ଧର୍ମ ସମାଜ ଧର୍ମ ପାରିବାରିକ ଧର୍ମ ସ୍ୱଧର୍ମ ଏସବୁ ତ୍ୟାଗ କରି ମୋର କେବଳ ତୁମେ ଶରଣାପନ୍ନ ହୁଅ। ତ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେଲେ କ'ଣ ଲାଭ ଆମର, କାରଣ ଆମେ ସମସ୍ତେ ଯେତେବେଳେ କୌଣସି କାର୍ଯ୍ୟ କରିବାକୁ ଚାହୁଁଛେ ତାର ଲାଭ କ'ଣ, କେତେ ଲାଭ କ୍ଷତି ବିଚାର କରୁଛେ, ତାହେଲେ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେଲେ କ'ଣ ଲାଭ। ତେଣୁ ଭଗବାନ କହୁଛନ୍ତି ମାମେକଂ ଶରଣଂ ବ୍ରଜ ଅହଂ ତଂ ସର୍ବ ପାପେଭ୍ୟ ମୋକ୍ଷୟିଷ୍ୟାମି ମା ସଚଃ। ତୁମେ ଏହି ସଂସାରରେ ବିଭିନ୍ନ ପ୍ରକାର ଦୁଃଖ ଭୋଗ କରୁଛ, କାହିଁକି ଦୁଃଖ ଭୋଗ କରୁଛ, ତୁମର ପାପ କର୍ମର ଫଳସ୍ୱରୂପ। କୋଉ ଜନ୍ମରେ କଣ ତୁମେ ପାପ କରିଛ ତାର ଫଳ ତୁମକୁ ଭୋଗ କରିବାକୁ ପଡୁଛି, ଏବଂ ତୁମେ ସେ ଫଳ ଭୋଗ କରିବା ମଧ୍ୟରେ ପୁଣି ନୂତନ ଭାବରେ ପାପ କାର୍ଯ୍ୟ କରୁଛ, ଏହିପରି ଭାବରେ ତୁମେ କର୍ମ ବନ୍ଧନରେ ଆବଦ୍ଧ ହେଇଯାଉଛ। ବାରମ୍ବାର ପୁନରପି ଜନନଂ ପୁନରପି ମରଣଂ ପୁନରପି ଜନନୀ ଜଠରେ ଶୟନଂ। ବାରମ୍ବାର ତୁମେ ଜନ୍ମ ଗ୍ରହଣ କରିବ, ବାରମ୍ବାର ମୃତ୍ୟୁକୁ ପ୍ରାପ୍ତ ହେବ, ବାରମ୍ବାର ମାତୃଗର୍ଭରେ ଆଶ୍ରୟ ଗ୍ରହଣ କରିବ। ଇଏ ହେଉଛି ସଂସାରର ନିୟମ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ତୁମେ ଯଦି ମୋର ଶରଣାପନ୍ନ ହେବ ତାହେଲେ ସର୍ବ ପାପେ ମୋକ୍ଷେଇଷ୍ୟାମି, ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି। ତୁମେ ଚିନ୍ତା କର, ତେଣୁ ଜଣେ ଯେତେବେଳେ ସମସ୍ତ ପାପରୁ ମୁକ୍ତ ହେଇଯିବ ତାହେଲେ ତାର ଦୁଃଖ ଭୋଗ କରିବାର କିଛି ନାହିଁ। ଆମେ ସଂସାରରେ ଦୁଃଖ ଭୋଗ କରୁଛେ ଆମର ପୂର୍ବଜନ୍ମ କୃତ ପାପ କର୍ମର ଫଳ ହେତୁ। ଆମେ ପୁଣ୍ୟକର୍ମ କଲେ ସୁଖ ଲାଭ କରିବା, ପାପକର୍ମ କଲେ ଦୁଃଖ ଲାଭ କରିବା। ତେଣୁ ଆମର ଯେତେବେଳେ ଦୁଃଖ ଆସୁଛି ପାପକର୍ମର ଫଳସ୍ୱରୂପ, କିନ୍ତୁ ଆମେ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହେଲେ ଭଗବାନ କୃଷ୍ଣ କହୁଛନ୍ତି, ମୁଁ ତୁମକୁ ସମସ୍ତ ପାପରୁ ମୁକ୍ତ କରିଦେବି, ତୁମେ ଚିନ୍ତା କର। ତା ଅର୍ଥ ଆମର ସମସ୍ତ ଦୁଃଖ ଦୂର ହେଇଯିବ ଯେତେବେଳେ ଆମେ ପାପରୁ ମୁକ୍ତ ହେଇଯିବା। କିନ୍ତୁ ଭଗବାନ କୃଷ୍ଣ ଗୋଟେ କଣ୍ଡିସନ ରଖିଛନ୍ତି, ସେ ଆମକୁ ପାପରୁ ମୁକ୍ତ କରିବେ କେତେବେଳେ, ଯେତେବେଳେ ଆମେ ତାଙ୍କର ଶରଣାପନ୍ନ ହେବା, ତାହେଲେ ଯାଇ ସେ ଆମକୁ ପାପରୁ ମୁକ୍ତ କରିବେ। ପୁଣି ଶରଣାପନ୍ନ ହେବାର ଡିଗ୍ରୀ ମଧ୍ୟ ରହିଛି, କିଏ କେତେ ଭଗବାନ କୃଷ୍ଣଙ୍କ ଚରଣରେ ସମର୍ପିତ ସେ ଅନୁସାରେ ସେ ଫଳ ପାଇବ। ଭଗବାନ କୃଷ୍ଣ ଆଉ ଗୋଟେ କଣ୍ଡିସନ ରଖିଛନ୍ତି, ଯେ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମି, ଯେ ଯେଉଁପରି ଭାବରେ ମୋର ଶରଣାପନ୍ନ ହେବ ମୁଁ ତାକୁ ସେହିପରି ଭାବରେ ଫଳ ଦେବି। ଅର୍ଥାତ୍ ଜଣେ ଯଦି ଶତକଡ଼ା ପାଞ୍ଚ ଭାଗ କୃଷ୍ଣଙ୍କ ଚରଣରେ ସମର୍ପିତ ତାହେଲେ ଭଗବାନ କୃଷ୍ଣ ପାଞ୍ଚ ଭାଗ ଫଳ ଦେବେ ତାକୁ, ଶତକଡ଼ା ପାଞ୍ଚ ଭାଗ। ଜଣେ ଯଦି ଶତକଡ଼ା ପଚିଶ ଭାଗ ସମର୍ପିତ କୃଷ୍ଣଙ୍କ ଚରଣରେ ତାହେଲେ ଭଗବାନ କୃଷ୍ଣ ତାକୁ ଶତକଡ଼ା ପଚିଶ ଭାଗ ଫଳ ଦେବେ। ଜଣେ ଯଦି ଶତକଡ଼ା ପଚାଶ ଭାଗ ସମର୍ପିତ ତାହେଲେ ଭଗବାନ କୃଷ୍ଣ ତାକୁ ଶତକଡ଼ା ପଚାଶ ଭାଗ ଫଳ ଦେବେ। କିନ୍ତୁ ଯଦି ଜଣେ ଶତକଡ଼ା ଶହେ ଭାଗ ପୂର୍ଣ୍ଣ ସମର୍ପିତ କୃଷ୍ଣଙ୍କ ଚରଣରେ ତାହେଲେ ଭଗବାନ କୃଷ୍ଣ ସେ ବ୍ୟକ୍ତିର ପୂର୍ଣ୍ଣ ଦାୟିତ୍ୱ ବହନ କରିବେ। ଯୋଗକ୍ଷେମ ବହାମ୍ୟହମ୍, ବ୍ୟକ୍ତିର ସମସ୍ତ ଯୋଗକ୍ଷେମ ବହନ କରିବେ, ଅର୍ଥାତ୍ ତାର ଯାହା ରହିଛି ତାକୁ ସୁରକ୍ଷା ପ୍ରଦାନ କରିବେ, ବ୍ୟକ୍ତିର ଯାହା ଅଭାବ ରହିଛି ତା ଅଭାବକୁ ପୂରଣ କରିବେ। ତେଣୁ ପୂର୍ଣ୍ଣ ସୁରକ୍ଷା ଦେବେ, ପୂର୍ଣ୍ଣ ଦାୟିତ୍ୱ ବହନ କରିବେ, ଯେ ପୂର୍ଣ୍ଣ ଭାବରେ ସମର୍ପିତ। ତେଣୁ ଭଗବାନ କେତେଗୁଡ଼େ କଣ୍ଡିସନ ରଖିଛନ୍ତି, ସର୍ତ୍ତ, ଯେ ତାଙ୍କ ଚରଣରେ କିଏ କେତେ ସମର୍ପିତ ହେଲେ ସେ କେତେ ଫଳ ଦେବେ। କିନ୍ତୁ ଯେତେବେଳେ ଭଗବାନ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ ଆସିଲେ, ତେଣୁ ଚୈତନ୍ୟ ମହାପ୍ରଭୁଙ୍କ ଅବତାରକୁ କୁହାଯାଏ ମହାବଦାନ୍ୟ ଅବତାର, ମହାନ ଉଦାର ଅବତାର, ମୋଷ୍ଟ ମୁନିଫିସେଣ୍ଟ ଇନକାର୍ନେସନ, ପରମ ଉଦାର ଅବତାର। କାହିଁକି ଚୈତନ୍ୟ ମହାପ୍ରଭୁ ଉଦାର ଅବତାର ନା, ପାପି ତାପି ଯତ ଛିଲ ହରିନାମେ ଉଦ୍ଧରିଲ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଏଇ ହରିନାମ ସଂକୀର୍ତ୍ତନର ପ୍ରଚାର କଲେ, କଳିଯୁଗର ଯୁଗ ଧର୍ମ ହରିନାମ ସଂକୀର୍ତ୍ତନ, ସେଇ ହରିନାମ ସଂକୀର୍ତ୍ତନ ମାଧ୍ୟମରେ ସମସ୍ତ ପାପି ତାପି, ତାପି ମାନେ ଯେ ଦୁଃଖୀ ଯେ ପାପି, ସମସ୍ତଙ୍କୁ ସେ ଉଦ୍ଧାର କଲେ ଏଇ ହରିନାମ ମାଧ୍ୟମରେ। ସେ କୌଣସି ଯୋଗ୍ୟତାର ବିଚାର କଲେ ନାହିଁ, ଯେ କେଉଁ ବ୍ୟକ୍ତି ଉଦ୍ଧାର ହେବା ପାଇଁ ଯୋଗ୍ୟ କିଏ ଯୋଗ୍ୟ ନୁହଁ, ଏକଥା ଚୈତନ୍ୟ ମହାପ୍ରଭୁ ବିଚାର କରିନାହାନ୍ତି। ଭଗବାନ କୃଷ୍ଣ ବିଚାର କରୁଥିଲେ କିଏ ଯୋଗ୍ୟ କିଏ ଅଯୋଗ୍ୟ, ଯଦି କିଏ ଶରଣାପନ୍ନ ହେଲେ ସେ ଯୋଗ୍ୟ, ଯେ ଶରଣାପନ୍ନ କୃଷ୍ଣଙ୍କର ହଉନି ସେ ଅଯୋଗ୍ୟ। ତେଣୁ କୃଷ୍ଣ ମଧ୍ୟ ଏପରି କୃପା କରୁନାହାନ୍ତି ଯେପରି ଚୈତନ୍ୟ ମହାପ୍ରଭୁ କୃପା କରିଛନ୍ତି। ତେଣୁ ସେ ଯୋଗ୍ୟତାକୁ ବିଚାରକୁ ନେଉନାହାନ୍ତି, ଯୋଗ୍ୟ ଅଯୋଗ୍ୟ ବିଚାର କରୁନାହାନ୍ତି। ପାପି ତାପି ଯତ ଛିଲ ହରିନାମେ ଉଦ୍ଧାର, ତାର ସାକ୍ଷୀ ଜଗାଇ ମାଧାଏ, ଯେତେ ପାପି ତାପି ଯେତେ ସବୁ ଥିଲେ ସମସ୍ତଙ୍କୁ ହରିନାମ ଦ୍ୱାରା ଉଦ୍ଧାର କଲେ। ତାର ପ୍ରମାଣ କ'ଣ ନା, ଜଗାଇ ମାଧାଏ, ଜଗାଇ ମାଧାଏ ଯେଉଁମାନେ ମଦ୍ୟପ ଥିଲେ, ଦୁରାଚାରୀ ଥିଲେ, ସେମାନଙ୍କୁ ଚୈତନ୍ୟ ମହାପ୍ରଭୁ ଉଦ୍ଧାର କଲେ, ହରିନାମ ପ୍ରଦାନ କଲେ। ଏ ହେଉଛି ପ୍ରମାଣ। ତେଣୁ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କୁ ପରମ ଉଦାର ପରମ ବଧାନ୍ୟ ଅବତାର କୁହାଯାଏ। ତେବେ ଚୈତନ୍ୟ ମହାପ୍ରଭୁ ଯଦିଓ କୌଣସି ସର୍ତ୍ତ ରଖିନାହାନ୍ତି କାହାରିକୁ ଉଦ୍ଧାର କରିବା ପାଇଁ, ଯେ ଏ ବ୍ୟକ୍ତିକୁ ଉଦ୍ଧାର କରିବି ଯଦି ଏ ବ୍ୟକ୍ତି ଏହା କରିବ, ଯେପରି କୃଷ୍ଣ ସର୍ତ୍ତ ରଖିଥିଲେ, ଚୈତନ୍ୟ ମହାପ୍ରଭୁଙ୍କର କୌଣସି ସର୍ତ୍ତ ନାହିଁ। କେବଳ ଯେ କେହି ବ୍ୟକ୍ତି ହରିନାମ ଉଚ୍ଚାରଣ କଲା ସେ ବ୍ୟକ୍ତି ଉଦ୍ଧାର ହେବ। ଖାଲି ଉଚ୍ଚାରଣ କରିବା ନୁହେଁ, ଯଦି କେହି ଉଚ୍ଚାରଣ କରିପାରୁନି କେବଳ ଶ୍ରବଣ କରୁଛି ହରିନାମ। ଆମେ ଯେତେବେଳେ ବାହାରେ ଯାଉଛେ ନଗର ସଂକୀର୍ତ୍ତନ କରିବା ପାଇଁ, କାହିଁକି ଆମେ କରୁଛେ ନା, ଅନ୍ୟମାନଙ୍କୁ ହରିନାମ ତାଙ୍କ କର୍ଣ୍ଣରେ ପ୍ରବେଶ କରିବା ପାଇଁ, ତାହେଲେ ସେମାନେ ବି ଉଦ୍ଧାର ହେବେ। ଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ବରଦାନ ଯେ ଆମେ ନିଜେ ଭଗବାନଙ୍କର ନାମ ଉଚ୍ଚାରଣ କଲେ ଉଦ୍ଧାର ହେବା। ଯଦି ଜଣେ ଉଚ୍ଚାରଣ କରିପାରୁନି ବା କରିବାକୁ ଚାହୁଁନି କିନ୍ତୁ ହରିନାମ ଶ୍ରବଣ କରୁଛି ଭକ୍ତମାନଙ୍କ ମୁଖରୁ, ସେ ମଧ୍ୟ ଉଦ୍ଧାର ପାଇଯିବ। ତାଦ୍ୱାରା କେବଳ ଯେ ମନୁଷ୍ୟମାନେ ଉଦ୍ଧାର ହେବେ ତା ମଧ୍ୟ ନୁହେଁ, ଭଗବାନ କୃଷ୍ଣ ଯେତେବେଳେ ଭଗବତ ଗୀତାରେ ଉପଦେଶ ଦେଲେ ତାଙ୍କର ଶରଣାଗତ ହେବା ପାଇଁ, ସେ କେବଳ ମନୁଷ୍ୟମାନଙ୍କ ପାଇଁ ଉପଦେଶ ଦେଇଛନ୍ତି, କାରଣ ମନୁଷ୍ୟମାନେ ହିଁ ତାଙ୍କର ଶରଣାଗତ ହୋଇପାରିବେ। ପଶୁ ପକ୍ଷୀ କୀଟ ପତଙ୍ଗ ବୃକ୍ଷ ଲତା ସେମାନେ ଶରଣାଗତ ହୋଇପାରିବେନି, କିନ୍ତୁ ଚୈତନ୍ୟ ମହାପ୍ରଭୁ ଏ କଣ୍ଡିସନ ଉଠାଇଦେଲେ, ଏ ସର୍ତ୍ତ ଉଠାଇଦେଲେ। ସେ କହିଲେ ଯେକୌଣସି ପ୍ରାଣୀ, କେବଳ ମନୁଷ୍ୟ ନୁହନ୍ତି, ପଶୁ ପକ୍ଷୀ କୀଟ ପତଙ୍ଗ ବୃକ୍ଷ ଲତା ସମସ୍ତେ ଉଦ୍ଧାର ହେବେ ହରିନାମରେ। ତାହେଲେ କିପରି? ଯେତେବେଳେ ଚୈତନ୍ୟ ମହାପ୍ରଭୁ ବୃନ୍ଦାବନ ଯାତ୍ରା କରୁଥିଲେ, ଝାଡ଼ଖଣ୍ଡ ଜଙ୍ଗଲ ଦେଇ ଯାତ୍ରା କରୁଥିଲେ, ଏ ଅନୁଗୁଳ ଆମର ଆସୁଛି ବୋଧେ ଝାଡ଼ଖଣ୍ଡ ଜଙ୍ଗଲ ଭିତରେ ଚୈତନ୍ୟ ମହାପ୍ରଭୁଙ୍କର କୃପା ରହିଛି, ଏଇ ବାଟ ଦେଇକି ଯାଇଛନ୍ତି ଚୈତନ୍ୟ ମହାପ୍ରଭୁ। ଚୈତନ୍ୟ ମହାପ୍ରଭୁ ଯେତେବେଳେ ଆସିଲେ ପୁରୀରୁ ଯାଉଥିଲେ ବୃନ୍ଦାବନ ଯାତ୍ରା କରୁଥିଲେ, ସେ କଟକକୁ ଦକ୍ଷିଣରେ ରଖି ଆମର ସେଟା କ'ଣ ସେ ବ୍ରିଜଟା ମହାନଦୀ ଉପରେ ହେଇଛି ନରାଜ, ସେ ନରାଜ ବାଟ ଦେଇ ସେଇଠି ମହାନଦୀ ପାରି ହେଇକିରି ଚୈତନ୍ୟ ମହାପ୍ରଭୁ ଆସିଲେ ଆଠଗଡ଼ ଦେଇକିରି, ଆଠଗଡ଼ ଢେଙ୍କାନାଳ ଅନୁଗୁଳ ଏମିତି ହେଇକିରି ବାହାରିଲେ ଝାଡ଼ଖଣ୍ଡ ଜଙ୍ଗଲ, ଏସବୁ ଝାଡ଼ଖଣ୍ଡ ଜଙ୍ଗଲ। ତେଣୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଝାଡ଼ଖଣ୍ଡ ଜଙ୍ଗଲ ଦେଇ ବୃନ୍ଦାବନ ଯାତ୍ରା କରୁଥିଲେ, ସେତେବେଳେ ସେ ସବୁ ସମୟରେ ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ତେଣୁ ଏଇ ମହାମନ୍ତ୍ର କୀର୍ତ୍ତନ କରିକରି ରାସ୍ତାରେ ଯାଉଥିଲେ ଚୈତନ୍ୟ ମହାପ୍ରଭୁ। ତେଣୁ ଯେତେବେଳେ ଚୈତନ୍ୟ ମହାପ୍ରଭୁ ଏଇ ମହାମନ୍ତ୍ର କୀର୍ତ୍ତନ କରିକରି ରାସ୍ତାରେ ଯାଉଥିଲେ ଜଙ୍ଗଲ ମଧ୍ୟ ଦେଇ, ସେତେବେଳେ ଜଙ୍ଗଲର ପଶୁପକ୍ଷୀମାନେ ମଧ୍ୟ ସେ କୀର୍ତ୍ତନ ଶ୍ରବଣ କରୁଥିଲେ, ଏପରିକି ଜଙ୍ଗଲରେ ଥିବା ବାଘ ଭାଲୁ ହାତୀମାନେ ମଧ୍ୟ ଚୈତନ୍ୟ ମହାପ୍ରଭୁଙ୍କର କୀର୍ତ୍ତନ ଶ୍ରବଣ କରି ସେମାନେ ମଧ୍ୟ କୀର୍ତ୍ତନ କରୁଥିଲେ ଏବଂ ନୃତ୍ୟ କରୁଥିଲେ। ତେଣୁ ଚୈତନ୍ୟ ମହାପ୍ରଭୁଙ୍କ ସାଥିରେ ତାଙ୍କର ଯେଉଁ ସେବକ ବଳଭଦ୍ର ଭଟ୍ଟାଚାର୍ଯ୍ୟ, ସେ ଯାଉଥିଲେ, ସେ ଯେତେବେଳେ ବାଘ ଭାଲୁମାନଙ୍କୁ ଜଙ୍ଗଲରେ ଦେଖୁଛନ୍ତି ସେ ଭୟଭୀତ ହୋଇଯାଉଛନ୍ତି, କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କର ଭୟ ନାହିଁ, କାରଣ ସେ ଭଗବାନ। ତେଣୁ ଅନେକ ସମୟରେ ବାଘ ରାସ୍ତାରେ ଶୋଇଥିବ, ଚୈତନ୍ୟ ମହାପ୍ରଭୁ କୀର୍ତ୍ତନ କରିକରି ଯାଉ ଯାଉ ତାଙ୍କର ପାଦ ବାଜିଯିବ ବାଘ ଶରୀରରେ, ବାଘ ସେଠାରେ ଉଠି ସେ ଆନନ୍ଦରେ ନୃତ୍ୟ କରିବାକୁ ଆରମ୍ଭ କରିବ, କୀର୍ତ୍ତନ କରିବାକୁ ଆରମ୍ଭ କରିବ। ତେଣୁ ଚୈତନ୍ୟ ମହାପ୍ରଭୁ ଜଙ୍ଗଲର ବାଘ ଭାଲୁମାନଙ୍କୁ ମଧ୍ୟ ଏହି ହରେକୃଷ୍ଣ ମହାମନ୍ତ୍ରରେ ଦୀକ୍ଷିତ କରାଇଲେ, ସେମାନେ ଆନନ୍ଦରେ କୀର୍ତ୍ତନ ଏବଂ ନୃତ୍ୟ କରିବାକୁ ଲାଗିଲେ। ଏବଂ କେବଳ ସେତିକି ନୁହେଁ, ବନର ବୃକ୍ଷ ଲତାମାନେ ମଧ୍ୟ ଏହି ହରିନାମ ଶ୍ରବଣ କରି ସେମାନେ ମଧ୍ୟ ଉଦ୍ଧାର ହୋଇଗଲେ। ତେଣୁ ଆମେ ଯେଉଁ ଜପ କରୁଛେ, ହରିନାମ ଜପ କରୁଛେ, ଆମ ନିଜ ପାଇଁ କରୁଛେ, କିନ୍ତୁ ଯେତେବେଳେ ଆମେ କୀର୍ତ୍ତନ କରୁଛେ ସମସ୍ତେ ଏକାଠି ହେଇ ହରିନାମ କୀର୍ତ୍ତନ, ସେଟା ଅନ୍ୟମାନଙ୍କ ପାଇଁ କରୁଛେ। ଯେଉଁମାନେ ଏହି ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଶ୍ରବଣ କରିବେ ସେମାନେ ସମସ୍ତେ ଉଦ୍ଧାର ହେବେ। ଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ବରଦା। ଅନେକ ସମୟରେ ଆମେ ଦେଖୁ ଯେ ନଗରରେ ଆମେ ନଗର କୀର୍ତ୍ତନ କରି ଯିବା ସମୟରେ ଏପରି ଲୋକ ଥାନ୍ତି ଯେଉଁମାନେ ଅତ୍ୟନ୍ତ ପାପି, ସେମାନେ ହରେ କୃଷ୍ଣ ମହାମନ୍ତ୍ର ମଧ୍ୟ ଶ୍ରବଣ କରିପାରନ୍ତି ନାହିଁ ବା କରିବାକୁ ଚାହାନ୍ତି। ତେଣୁ ଯେତେବେଳେ ଭକ୍ତମାନେ କୀର୍ତ୍ତନ କରି କରି ନଗରରେ ଯାଉଥାନ୍ତି, ଅନେକ ସମୟରେ ଦେଖାଯାଏ କେହି କେହି ଲୋକ ଯେଉଁମାନେ ଅତ୍ୟନ୍ତ ପାପି, କାରଣ ଯେଉଁମାନେ ପାପି ବା ପାପ ଯୋନି ସେମାନେ ହରେକୃଷ୍ଣ ମହାମନ୍ତ୍ର ଶ୍ରବଣ କରିପାରନ୍ତି, ତେଣୁ ସେମାନେ କ'ଣ କରନ୍ତି ନା କାନ ବନ୍ଦ କରିଦିଅନ୍ତି। ହରେକୃଷ୍ଣ ମହାମନ୍ତ୍ର କୀର୍ତ୍ତନ ହେଉଛି, ସେମାନେ କାନ ବନ୍ଦ କରିଦେବେ, ସେମାନେ ଶୁଣିବାକୁ ଚାହିଁବେ, ତାହେଲେ ସେମାନଙ୍କର ଉଦ୍ଧାର ପୁଣି କେମିତି ହେବ? ଯଦି ଜଣେ କୀର୍ତ୍ତନ ନ କଲା, ସେମାନେ ତ ନିଜେ କୀର୍ତ୍ତନ କରିବେନି, କିନ୍ତୁ ସେମାନେ ଶୁଣିବା ପାଇଁ ମଧ୍ୟ ଚାହୁଁନାହାନ୍ତି, ତାହେଲେ ସେମାନଙ୍କର ଉଦ୍ଧାର କ'ଣ ହେବ, କେମିତି ହେବ? ଆଉ ଗୋଟିଏ ଉପାୟ ରହିଛି ସେମାନଙ୍କ ପାଇଁ, ସେମାନଙ୍କୁ କୃଷ୍ଣ ପ୍ରସାଦ ପ୍ରଦାନ କରାଯିବ। ସେମାନେ କୃଷ୍ଣ ପ୍ରସାଦ ପ୍ରାପ୍ତ ହେଲେ ତାଙ୍କର ପାପ ଦୂର ହେବ, ହୃଦୟ ଶୁଦ୍ଧ ହେବ, ସେମାନେ ହରିନାମ ଶ୍ରବଣ କରିବେ। ତେଣୁ ଚୈତନ୍ୟ ମହାପ୍ରଭୁ ତିନୋଟି ଉପାୟ ଉଦ୍ଭାବନ କଲେ କଳିଯୁଗ ପାଇଁ। କ'ଣ ନା ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଏବଂ ତା ସହିତ ନୃତ୍ୟ। ନୃତ୍ୟ ସମସ୍ତେ କରିବାକୁ ଭଲ ପାଆନ୍ତି, କିନ୍ତୁ ପ୍ରକୃତ ପକ୍ଷେ ଅଧିକାଂଶ ଲୋକ ନୃତ୍ୟ କିପରି କରିବାକୁ ହୁଏ ଜାଣିନାହାନ୍ତି। ଆମେ ଦେଖୁ ଅନେକ ସମୟରେ ବାହାରେ ଯୋଉ ବାହାଘର ସମୟରେ ବରଯାତ୍ରୀ ଦଳ ଯାଆନ୍ତି, ବ୍ୟାଣ୍ଡ ପାର୍ଟି ର ତାଳେ ତାଳେ କେହି କେହି ସବୁ ନୃତ୍ୟ କରିଥାନ୍ତି, ସେମାନେ ଜାଣନ୍ତିନି କିପରି ନୃତ୍ୟ କରିବାକୁ ହୁଏ, ଯେ ପ୍ରକୃତ ପକ୍ଷେ କିପରି ନୃତ୍ୟ କରିବାକୁ ହୁଏ। ଚୈତନ୍ୟ ମହାପ୍ରଭୁ ନିଜେ ଭଗବାନ ଶ୍ରୀକୃଷ୍ଣ, ଯାହାଙ୍କର ଅନ୍ୟ ନାମ ହେଉଛି ନଟରାଜ, ନଟ ମାନେ ନୃତ୍ୟକାରୀ ନର୍ତ୍ତକ, ରାଜ ମାନେ ଶ୍ରେଷ୍ଠ, ତେଣୁ ଭଗବାନ କୃଷ୍ଣ ହେଉଛନ୍ତି ନର୍ତ୍ତକ ଶ୍ରେଷ୍ଠ। ତେଣୁ ରାସଲୀଳାରେ ଭଗବାନ କ'ଣ କରୁଥିଲେ? ନୃତ୍ୟ କରୁଥିଲେ, ବିଭିନ୍ନ ତାଳ ଏବଂ ଲୟ ଅନୁସାରେ ସଙ୍ଗୀତ ବାଦ୍ୟ ଯନ୍ତ୍ରର ତାଳେ ତାଳେ ଭଗବାନ ନୃତ୍ୟ କରୁଥିଲେ। ତେଣୁ କୃଷ୍ଣଙ୍କ ସହିତ କେହି ନୃତ୍ୟ କରିପାରିବେନି, ସେ ହେଉଛନ୍ତି ନର୍ତ୍ତକ ଶ୍ରେଷ୍ଠ। ତେଣୁ ସେହି ଭଗବାନ କୃଷ୍ଣ ଯେତେବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହେଲେ, ତେଣୁ ସେ ଯେତେବେଳେ ନୃତ୍ୟ କଲେ କୀର୍ତ୍ତନରେ, ନାଚତ ଶ୍ରୀହରି କୀର୍ତ୍ତନ, ଚୈତନ୍ୟ ମହାପ୍ରଭୁ ହରି କୀର୍ତ୍ତନରେ ନୃତ୍ୟ କରୁଥିଲେ, ସେଭଳି ନୃତ୍ୟ ସମସ୍ତେ କରିପାରିବେ। ତେଣୁ ସମସ୍ତେ ଯଦିଓ ନୃତ୍ୟ କରିବା ଏବଂ ଗୀତ ଗାଇବା ଏହା ହେଉଛି ସ୍ୱାଭାବିକ ପ୍ରବୃତ୍ତି, କାରଣ ଗୋଲୋକ ବୃନ୍ଦାବନରେ ଭଗବାନ କୃଷ୍ଣ ଏବଂ ତାଙ୍କର ଭକ୍ତମାନେ ମଧ୍ୟ ଏହା କରୁଛନ୍ତି। ଯେହେତୁ ଆମେ ଭଗବାନ କୃଷ୍ଣଙ୍କର ଅଂଶ, ତେଣୁ ଆମର ପ୍ରବୃତ୍ତି ମଧ୍ୟ ନୃତ୍ୟ ଗୀତ ପ୍ରତି ଆମେ ଆକୃଷ୍ଟ ହେବା ସ୍ୱାଭାବିକ। ପ୍ରତ୍ୟେକ ବ୍ୟକ୍ତି ନୃତ୍ୟ ଗୀତ ପ୍ରତି ଆକୃଷ୍ଟ ହୋଇଥାନ୍ତି, ଏହା ସ୍ୱାଭାବିକ କଥା। ତେଣୁ ଗୋଲୋକ ବୃନ୍ଦାବନରେ କ'ଣ ହୁଏ? କଥା ଗାନମ, ସେଠାରେ ସେମାନେ ଯେଉଁ କଥାବାର୍ତ୍ତା ହୁଅନ୍ତି, ସେ ପ୍ରକୃତ ପକ୍ଷେ କଥାବାର୍ତ୍ତା ହିଁ ସଙ୍ଗୀତ। ତେଣୁ ଆମେ ଦେଖିବା ଭଗବାନ କୃଷ୍ଣ ଭଗବତ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଅର୍ଜୁନଙ୍କୁ ଗୀତାର ଉପଦେଶ ଦେଲେ, କିନ୍ତୁ ସେ ଉପଦେଶକୁ ଆମେ କ'ଣ କହୁଛେ? ଗୀତା କହୁଛେ, କାରଣ ଭଗବାନଙ୍କର ଉପଦେଶ ଗୀତ ଗୀତ ଆକାରରେ ଥିଲା, କଥା ଗାହନମ। ତେଣୁ ଭଗବାନ କୃଷ୍ଣ ଯେଉଁ ଉପଦେଶ ଦେଉଛନ୍ତି ସେ ଗୀତ ସଙ୍ଗୀତ ଭାବରେ, ତେଣୁ ଭଗବତ ଗୀତା ବୋଲି ଆମେ କହୁଛେ, ଭଗବାନଙ୍କର ଗୀତ। ତେଣୁ ଗୋଲୋକ ବୃନ୍ଦାବନରେ ସେଠି ସବୁ କଥା ହେଉଛି ସଙ୍ଗୀତ ଗୀତ, କଥା ଗାନମ ନାଟ୍ୟଂ ଗମନମ, କଥା ଗାନମ କଣ ସେଟା ଅଛି, ହଁ ନାଟ୍ୟଂ ଗମନଙ୍ଗ ଅପି ପ୍ରିୟ ସଖୀ ବଂଶୀ ପ୍ରିୟ ସଖୀ। ତେଣୁ ଗୋଲକ ବୃନ୍ଦାବନରେ ଭଗବାନଙ୍କ ଧାମରେ ପ୍ରତିଟି କଥା ହେଉଛି ଗୀତ ଏବଂ ପ୍ରତିଟି ପଦକ୍ଷେପ ଗମନ ହେଉଛି ନୃତ୍ୟ, ମାନେ ସେମାନଙ୍କର ଗମନ ଶୈଳୀ ନୃତ୍ୟ ଶୈଳୀ। ତେଣୁ ଆମେ ସ୍ୱାଭାବିକ ଭାବରେ ଆକୃଷ୍ଟ ହେବା ସ୍ୱାଭାବିକ ନୃତ୍ୟ ଏବଂ ଗୀତ ପ୍ରତି। ତେଣୁ ଚୈତନ୍ୟ ମହାପ୍ରଭୁ ତାଙ୍କର ସଂକୀର୍ତ୍ତନ ଆନ୍ଦୋଳନ ମାଧ୍ୟମରେ ସେ ନିଜେ ନୃତ୍ୟ ଏବଂ କୀର୍ତ୍ତନ କରି ଜଗତବାସୀଙ୍କୁ ଶିକ୍ଷା ଦେଲେ। ଜଗତବାସୀଙ୍କୁ ସେ ନୃତ୍ୟ କୀର୍ତ୍ତନରେ ସେ ଆହ୍ଲାଦିତ କଲେ। କେବଳ ମନୁଷ୍ୟମାନଙ୍କୁ ନୁହଁ, ଏପରିକି ପଶୁପକ୍ଷୀମାନଙ୍କୁ ମଧ୍ୟ ନୃତ୍ୟ କୀର୍ତ୍ତନରେ ସେ ଆହ୍ଲାଦିତ କଲେ। ଏବଂ କେବଳ ସେତିକି ନୁହେଁ, ତା ସହିତ ଚୈତନ୍ୟ ମହାପ୍ରଭୁ ଆଉ ଗୋଟିଏ ଶିକ୍ଷା ଦେଲେ, କ'ଣ ନା କୃଷ୍ଣ ପ୍ରସାଦ ସେବନ। ତେଣୁ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ ତାଙ୍କର ଭକ୍ତମାନେ କ'ଣ କରୁଥିଲେ, କେବଳ ଏହା କରୁଥିଲେ, କୀର୍ତ୍ତନ ନୃତ୍ୟ ଏବଂ କୃଷ୍ଣ ପ୍ରସାଦ ସେବନ। କୀର୍ତ୍ତନ ପରେ ଭକ୍ତମାନେ ଭଗବାନଙ୍କର ପ୍ରସାଦ ସେବନ କରିବେ। ତେଣୁ ଯେକୌଣସି ବ୍ୟକ୍ତି ଏପରି କାର୍ଯ୍ୟ ପ୍ରତି ଆକୃଷ୍ଟ ହେବା ସ୍ୱାଭାବିକ, ଯେ ଭଗବାନଙ୍କର ନାମ ଗାନ କରିବ, ନୃତ୍ୟ କରିବ ଏବଂ ପ୍ରସାଦ ସେବନ କରିବ। ଏ ତ କେବଳ ଆନନ୍ଦର କଥା, ନୃତ୍ୟ କରିବାରେ ଆନନ୍ଦ ପ୍ରାପ୍ତ ହେବ, କୀର୍ତ୍ତନ କରିବାରେ ଆନନ୍ଦ ପ୍ରାପ୍ତ ହେବ, ପ୍ରସାଦ ସେବନରେ ଆନନ୍ଦ ପ୍ରାପ୍ତ ହେବ। କେବଳ ଆନନ୍ଦ ହିଁ ଆନନ୍ଦ, ଏଥିରେ ଦୁଃଖର ସ୍ଥାନ ନାହିଁ। ବା ଯଦି କାହାର ଦୁଃଖ ଥାଏ, ସେ ଦୁଃଖକୁ ମଧ୍ୟ ବ୍ୟକ୍ତି ଭୁଲିଯିବ ଏ ଆନନ୍ଦରେ। ତେଣୁ କୁହାଯାଇଛି କେବଳ ଆନନ୍ଦ କନ୍ଦ। ପରମ କରୁଣା ପ୍ରଭୁ ଦୁଇ ଜଣ ନିତାଇ ଗୌରଚନ୍ଦ୍ର ସବ ଅବତାର ସାର ଶିରୋମଣି କେବଳ ଆନନ୍ଦ କନ୍ଦ। ତେଣୁ ଚୈତନ୍ୟ ମହାପ୍ରଭୁ ଯେତେବେଳେ ଭଗବାନ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହେଲେ, ସେତେବେଳେ ବଳରାମ କିପରି କୋଉ ଅବତାରରେ କି ରୂପରେ ଆସିଲେ, ବ୍ରଜେନ୍ଦ୍ର ନନ୍ଦନ ଯାଇ ସଚିସୁତ ହେଲ ସେଇ ବଳରାମ ହେଲ ନିତାଏ। ତେଣୁ ଭଗବାନ କୃଷ୍ଣ ଚୈତନ୍ୟ ମହାପ୍ରଭୁ ରୂପରେ ଅବତରିତ ହେଲେ ଏବଂ ବଳରାମ ନିତ୍ୟାନନ୍ଦ ପ୍ରଭୁ ରୂପରେ ଅବତରିତ ହେଲେ। ତେଣୁ ଆମେ ଯୋଉ ଗୌର ନିତ୍ୟାନନ୍ଦ ବା ଗୌର ନିତାଏ କହୁଛେ, ଆମେ କୃଷ୍ଣ ବଳରାମଙ୍କର ନାମ ଗାନ କରୁଛେ। ଗୌର ନିତାଏ କୃଷ୍ଣ ବଳରାମ ଏକା କଥା। ତେଣୁ ସେ ଚୈତନ୍ୟ ମହାପ୍ରଭୁ ଏ ତିନୋଟି ଆନନ୍ଦର ମାର୍ଗ ପ୍ରଦର୍ଶନ କଲେ। ଏବଂ ତା ସହିତ ଅନର୍ପିତ ଚରିଂ ଚିରା କଥା ଯେଉଁ ମୁଁ କହୁଥିଲି, ଯେ ଚୈତନ୍ୟ ମହାପ୍ରଭୁ ଭଗବାନ ଅନ୍ୟ ଅବତାରରେ ଯାହା ପ୍ରଦାନ କରିନଥିଲେ, ଏ ଚୈତନ୍ୟ ଅବତାରରେ ତାକୁ ପ୍ରଦାନ କଲେ। ସେଠି କ'ଣ ନା ସ୍ୱଭକ୍ତି ଶ୍ରିୟମ, ନିଜର ଭକ୍ତି ପ୍ରେମ ଭକ୍ତିକୁ ପ୍ରଦାନ କଲେ। ଭଗବାନ କୃଷ୍ଣ ଏ ପ୍ରେମ ଭକ୍ତିକୁ କୌଣସି ଅବତାରରେ ପ୍ରଦାନ କରିନାହାନ୍ତି, କିନ୍ତୁ ଚୈତନ୍ୟ ଅବତାରରେ ସେ ପ୍ରେମ ଭକ୍ତି କୃଷ୍ଣ ପ୍ରେମକୁ ପ୍ରଦାନ କଲେ। ଅର୍ଥାତ୍ ଯେକୌଣସି ବ୍ୟକ୍ତି ଏହି ହରେ କୃଷ୍ଣ ମହାମନ୍ତ୍ର ଜପ କରିବ ଏବଂ କୀର୍ତ୍ତନ କରିବ ବା ଶ୍ରବଣ କରିବ, ସେ ମଧ୍ୟ ଏହି କୃଷ୍ଣ ପ୍ରେମକୁ ପ୍ରାପ୍ତ ହେବ। ଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କର ବିଶେଷ ବରଦାନ କଳିଯୁଗ ପାଇଁ। ତେଣୁ ଜଣେ ଭଗବାନ କୃଷ୍ଣଙ୍କର ଭଜନ କରୁଛି, କିନ୍ତୁ ତାହାର ଯେପର୍ଯ୍ୟନ୍ତ ଅପରାଧ ରହିଛି, ସେ ପ୍ରେମ ଭକ୍ତିକୁ ପ୍ରାପ୍ତ ହୋଇପାରିବ। କିନ୍ତୁ ଚୈତନ୍ୟ ମହାପ୍ରଭୁଙ୍କ ଅବତାର ହେଉଛି ବିଲକ୍ଷଣ ଅବତାର, ଯେ କେବଳ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କର ନାମ କୀର୍ତ୍ତନ ବା ନିତ୍ୟାନନ୍ଦ ପ୍ରଭୁଙ୍କର ନାମ ନେଲେ ଜଣଙ୍କର ପ୍ରେମ ଉତ୍ପନ୍ନ ହେବ। ନିତାଇ ଗୌରାଙ୍ଗ ବୋଲି ଯେଇ ଜୀବ ଡାକେ ସୁବିମଳ କୃଷ୍ଣ ପ୍ରେମ ଅନ୍ୟ ସେ ତାକେ। କେବଳ ନିତାଇ ଗୌରାଙ୍ଗ ଗୌର ନିତାଇ, କେବଳ ଏତିକି ଉଚ୍ଚାରଣ କଲେ ବ୍ୟକ୍ତିର ହୃଦୟରେ କୃଷ୍ଣ ପ୍ରେମ ଉତ୍ପନ୍ନ। ଏ ହେଉଛି ଚୈତନ୍ୟ ମହାପ୍ରଭୁଙ୍କ ଅବତାରର ବିଲକ୍ଷଣ ବରଦାନ। ତେଣୁ କୃଷ୍ଣ ବଳରାମ ଆସିଛନ୍ତି ଚୈତନ୍ୟ ମହାପ୍ରଭୁ ନିତ୍ୟାନନ୍ଦ ପ୍ରଭୁ ରୂପରେ ସମସ୍ତ ଜଗତକୁ ଉଦ୍ଧାର କରିବା ପାଇଁ, ସମସ୍ତ ଜଗତକୁ ପ୍ରେମ ଭକ୍ତି ପ୍ରଦାନ କରିବା ପାଇଁ। जो प्रेम भक्ति के अन्य अवतार रे भगवान प्रदान करिन थिले। तेणु ए समस्त जो वेदर ज्ञान कथा हम आलोचना करथिले ये सब ज्ञान रो मूल होचंदि भगवान श्रीकृष्ण एवं वेद होचि समस्त ज्ञान रो स्रोत। तेणु जो माने प्रकृत ज्ञान को प्राप्त होवा पय चाहंती से माने गुरु शिष्य परंपरा क्रमे जो प्रामाणिक वैष्णव संप्रदाय जो ज्ञान आसुचि ए प्रामाणिक संप्रदाय रो ज्ञान को ग्रहण करिवा उचित। जेकोसी स्थान आम ज्ञान को ग्रहण कर पद्म पुराण रे अवैष्णव मुखद गिर्णम पूत हरि कथामृतम श्रवणम नैव कर्तव्यं सर्पोच्छिष्ट तथापयम् कि जो माने वैष्णव नुहंती ए वैष्णव संप्रदाय आसुनाहंती चारोटी वैष्णव संप्रदाय से मानक मुखरु भगवान कर कथा मध्य श्रवण योग्य नुहे। जने भगवान कर कथा कहिले मध्य यदि से प्रामाणिक वैष्णव संप्रदाय से ज्ञान को ग्रहण करिनी बा से निजे से वैष्णव नुहे ता मुखरु भगवान कर कथा मध्य श्रवण नैव कर्तव्य श्रवण करिवा उचित नुहे। काहेकि ना सर्पश्रेष्ठ यथापयम जेपरी क्षीर अति पवित्र किंतु यदि सर्प क्षीर को स्पर्श करिव ताले क्षीर विष हो से क्षीर को पान कले व्यक्तिर मृत्यु हो। ठीक सही परी जदियो भगवान कर कथा अति पवित्र किंतु अभक्त मान का मुखरु ता श्रवण कले ता विषतुल्य कार्य करिव आमे भगवान को ठीक भाव रे जानी परिवानी आमर बुद्धि भ्रमित है। तेणु यहपर भाव अवैष्णव मान मुखर श्रवण करी अनेक लोकंर बुद्धि भ्रमित हो सारी से माने भगवान को जानवर सुजोग हर बस से शास्त्र कहुई पद्मपुराण रे केवल वैष्णव मान मुखर ही हरि कथा बा भगवान कथा श्रवण करवा उचित। आजिकल अनेक सब भागवत कथाकार अच्छा सात दिन भागवत कथा कर हजार हजार लोक आसुन कथा शुणा किंतु से माने निजे वैष्णव नुहत निजे से माने प्रामाणिक वैष्णव संप्रदाय दीक्षित ही नहांती से माने निजे जीवन रे आचरण करूना जहाफल से माने सात दिन धरी हरि कथा कहले जो माने श्रवण करी जाने कृष्ण भक्त हो नाते सात दिन भागवत कथा शुणे पुणी जाए निज पाप कार्य लिप्त है गोटे शुद्ध हो ना ता अर्थ है से हरिकथार प्रभाव लोक मान हृदय को स्पर्श कर से माने विभिन्न बाह्य संगीत बाह्य आनंद को प्राप्त से माने मात्र चेष्टा कर किंतु जिते जन वैष्णव को मुखरु आमे भगवान कथा श्रवण करवा जो वैष्णव निजे जीवन रे पालन कर भगवान उपदेश एवं अन्य को उपदेश प्रदान कर कथा आम हृदय को सीधा सड़क भाव स्पर्श कर आम हृदय परिवर्तन आनीद हृदय अनर्थ को दूरीभूत करदेव हृदय को शुद्ध कर एवं से हृदय भगवान कृष्ण विराजमान है ताही भागवत श्रवण फल। तेणु एठारे व्यासदेव जो वेदर विभाजन कले निजर शिष्य मान को तार दायित्व अर्पण कले तार उद्देश्य होचे कलियुगर जनसाधारण को वेद मार्ग रे अनुप्राणित करिबा। आजिकल अनेक वेदर अध्ययन करनेक संप्रदाय रही वेद अध्ययन करते किंतु भगवान कृष्ण को मानती ना एवं निज को आर्य समाज बोली कहते आम आर्य समाज आर्य माने जे उन्नत श्रेष्ठ से माने निज को श्रेष्ठ बोली ज्ञान करते वेद अध्ययन करते किंतु कृष्ण को मानती ना। तार अर्थ है ବେଦର ସମ୍ପୂର୍ଣ୍ଣ ଲକ୍ଷ୍ୟ ପଥରୁ ସେମାନେ ଭ୍ରଷ୍ଟ ହୋଇଛନ୍ତି, ଯଦିଓ ସେମାନେ ବେଦ ଅଧ୍ୟୟନ କରୁଛନ୍ତି। ଭଗବାନ କୃଷ୍ଣ କହୁଛନ୍ତି ବେଦେଶ ସର୍ବେ ଅହଂ ଏବ ବେଦ, ସେମାନେ ବେଦ ଅଧ୍ୟୟନ କରି ମଧ୍ୟ ଭଗବାନ କୃଷ୍ଣଙ୍କୁ ଜାଣିପାରେ ନାହିଁ, ତେଣୁ ସେମାନଙ୍କର ବେଦ ଅଧ୍ୟୟନ ବୃଥା, ତାଙ୍କର ବେଦ ଅଧ୍ୟୟନ ନିଷ୍ଫଳ। ସେଥିପାଇଁ ପ୍ରକୃତ ଏହି ଜ୍ଞାନକୁ ଆମେ ପ୍ରାମାଣିକ ସମ୍ପ୍ରଦାୟରୁ ପ୍ରାପ୍ତ ହେବା ଆବଶ୍ୟକ, ତାହେଲେ ଆମେ ଆମର ମନୁଷ୍ୟ ଜୀବନକୁ ସଫଳ କରିପାରିବା, ଭଗବାନ କୃଷ୍ଣଙ୍କୁ ଆମେ ପ୍ରାପ୍ତ ହୋଇପାରିବା, ଭଗବାନ କୃଷ୍ଣଙ୍କୁ ଆମେ ଜାଣିପାରିବା, ଏବଂ ଆମେ ନିଜେ ଜାଣିଲେ ଅନ୍ୟମାନଙ୍କୁ ଜଣାଇବାର ସୁଯୋଗ ମଧ୍ୟ ପ୍ରାପ୍ତ ହେବ, ଅନ୍ୟମାନଙ୍କୁ ଆମେ ଜଣାଇପାରିବା, ଅନ୍ୟମାନଙ୍କୁ କୃଷ୍ଣ ଭକ୍ତି ମାର୍ଗକୁ ଆଣିପାରିବା, ତାହେଲେ ଭଗବାନ କୃଷ୍ଣ ପ୍ରସନ୍ନ ହେବେ, ଆମ ଉପରେ କୃପା କରିବେ, ଏବଂ ତାଙ୍କ କୃପା ଦ୍ୱାରା ଆମେ ତାଙ୍କର ଚରଣ କମଳକୁ ପ୍ରାପ୍ତ ହେବା, ଏ ଦୁର୍ଲଭ ମନୁଷ୍ୟ ଜନ୍ମକୁ ଧନ୍ୟ କରିବା। ହରେ କୃଷ୍ଣ।
ଏପରି ଅନେକ ଅଛନ୍ତି ଯେଉଁମାନଙ୍କର ଭଗବାନଙ୍କର ଭକ୍ତି କରିବା ପାଇଁ ତୀବ୍ର ଇଚ୍ଛା ଅଛି, କିନ୍ତୁ ସେମାନେ କୌଣସି ସତ୍ ସମ୍ପ୍ରଦାୟର ସଂସ୍ପର୍ଶରେ ଆସିନାହାନ୍ତି, ତାହେଲେ ସେମାନଙ୍କର ଗତି କ'ଣ?
ଯଦି ଆମର ନିଷ୍ଠା ରହିଥିବ ହୃଦୟରେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, ତାହେଲେ ଯଦିଓ ଏପର୍ଯ୍ୟନ୍ତ ସେମାନେ ଆସିନାହାନ୍ତି ପ୍ରାମାଣିକ ସମ୍ପ୍ରଦାୟର ସଂସ୍ପର୍ଶରେ, କିନ୍ତୁ ନିଶ୍ଚିତ ଭାବରେ କୃଷ୍ଣ ତାଙ୍କ ପାଇଁ ବ୍ୟବସ୍ଥା କରିବେ, ସେମାନେ ନିଶ୍ଚିତ ଭାବରେ ପ୍ରାମାଣିକ ସମ୍ପ୍ରଦାୟର ସଂସ୍ପର୍ଶରେ ଭକ୍ତଙ୍କ ସମ୍ପର୍କରେ ଆସିବେ ଏବଂ କୃଷ୍ଣ ଭକ୍ତି ଆଚରଣ କରିବେ, ଯଦି ସେମାନେ ନିଷ୍ଠାବାନ। କିନ୍ତୁ ଯଦି ସେମାନେ ନିଷ୍ଠାବାନ ନୁହନ୍ତି, ଧର୍ମ ମାଧ୍ୟମରେ କିଛି ଭୌତିକ ଅଭିଳାଷ ପୋଷଣ କରିଛନ୍ତି, ତାହେଲେ ସେମାନେ ନିଜକୁ ଠକିବାକୁ ଚାହୁଁଛନ୍ତି, ତେଣୁ ସେମାନେ ଠକ ଲୋକଙ୍କ ପାଖରେ ପହଞ୍ଚିବେ, କାରଣ କୃଷ୍ଣ ସମସ୍ତଙ୍କ ହୃଦୟରେ ରହିଛନ୍ତି ପରମାତ୍ମା ରୂପରେ, କିଏ କ'ଣ ଚାହୁଁଛି କୃଷ୍ଣ ଜାଣନ୍ତି। ଯଦି ଜଣେ ନିଷ୍ଠାବାନ ଭଗବାନ କୃଷ୍ଣଙ୍କୁ ପାଇବାକୁ ଚାହୁଁଛି, ଭଗବାନଙ୍କୁ ପାଇବାକୁ ଚାହୁଁଛି, ତାର ଅନ୍ୟ କୌଣସି ଅଭିଳାଷ ନାହିଁ, ତାହେଲେ କୃଷ୍ଣ ତାକୁ ସେହିପରି ଭକ୍ତଙ୍କ ନିକଟକୁ ପ୍ରେରଣ କରିବେ ଯାହାଙ୍କର ସମ୍ପର୍କରେ ସେ କୃଷ୍ଣ ଭକ୍ତି ଆଚରଣ କରିବେ। ସେଥିପାଇଁ କୁହାଯାଇଛି କୃଷ୍ଣଙ୍କର କୃପାରୁ ଗୁରୁ ପ୍ରାପ୍ତ ହୁଅନ୍ତି, ଏବଂ ଗୁରୁ ଗ୍ରହଣ ପରେ ପୁଣି ଗୁରୁଙ୍କ କୃପାରୁ କୃଷ୍ଣ ପ୍ରାପ୍ତ ହେବେ। ତେଣୁ ଆମେ ଯଦି ଜଣେ ସଦ୍ଗୁରୁଙ୍କୁ ପ୍ରାପ୍ତ ହେଉଛେ, ଆମେ ଜାଣି ରଖିବା ଉଚିତ କୃଷ୍ଣଙ୍କର କୃପାରୁ ଆମେ ସଦ୍ଗୁରୁଙ୍କୁ ପ୍ରାପ୍ତ ହୋଇଛୁ, ଯେହେତୁ ଆମର ଅନ୍ତରରେ ନିଷ୍ଠା ରହିଛି ଭଗବାନଙ୍କୁ ପ୍ରାପ୍ତ ହେବା, ତେଣୁ ଭଗବାନ ଆମ ପାଇଁ ବ୍ୟବସ୍ଥା କରିବେ, ଜଣେ ସଦ୍ଗୁରୁଙ୍କୁ ମିଳେଇ ଦେବେ। କିନ୍ତୁ ଯଦି ଅନ୍ତରରେ ନିଷ୍ଠା ନାହିଁ, ଆମେ କେବଳ ଲୋକ ଦେଖାଣିଆ ଧର୍ମ ଅନୁଷ୍ଠାନ କରିବାକୁ ଚାହୁଁଛେ, ବା ଲୋକ ଦେଖାଣିଆ ଧର୍ମ ଅନୁଷ୍ଠାନ କରି କିଛି ଭୌତିକ ଲାଭ ଆଶା କରୁଛେ, ତାହେଲେ ଭଗବାନ କୃଷ୍ଣ ସେମାନଙ୍କୁ ସେ ଠକ ଲୋକଙ୍କ ପାଖକୁ ପଠାଇବେ, ଯେଉଁମାନେ ଭୌତିକ ଲୋଭ ଦେଖାଇ ଲୋକମାନଙ୍କୁ ଆକୃଷ୍ଟ କରିବାକୁ ଚାହୁଁଛନ୍ତି, ସେମାନେ ସେମାନଙ୍କ ପାଖକୁ ଯିବେ ଏବଂ ପ୍ରକୃତ ଧର୍ମ ମାର୍ଗରୁ ବିଚ୍ୟୁତ ହେବେ। ତେଣୁ ଆମର ଅନ୍ତର ନିଷ୍ଠା ଅନୁସାରେ ଆମେ ସଦ୍ଗୁରୁ ପ୍ରାପ୍ତ ହେବା କି ନାହିଁ ନିର୍ଭର କରିବ। ହରେ କୃଷ୍ଣ। ଜୟ ଗ୍ରନ୍ଥର ଶ୍ରୀମଦ୍ ଭାଗବତମ୍ କି
ଜୟ ଭକ୍ତି ଗୌରବ ନାରାୟଣ ସ୍ୱାମୀ ମହାରାଜ।